ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध 41 अध्याय श्लोक 30 दध्यक्षते सुदपात्रे स्रगंधेरभुप्रायने तावनर्चो प्रमुदिता तत्र तत्र द्विजातयः। तुम्हें गतकाली जो कथा विश्राम देते गतकाली कौट विश्राम देते कथा को कृष्ण बलराम सब आप बही आनी पारे सीट अच्छे भागवत भागवत बह सीट अच्छा कृष्ण बलराम मथुरारे जा कड़ा करेवर कन्हई संगे रोहिणी सुत करती मथुरा गमन देख देख संघात तेणु ये जो मथुरा नारी मान विषय में वर्णना करते कि उत्सुकता सहित भगवान को दर्शन करूँ तेणु यह भाव मथुरा नारी मान वर्णना कर सुखदेव गोस्वामी कि गोटे आखिरे कजल लगे आर आखिरे कजल लगे छाड़ मानने लगे पारे ना पड़े गले से भाव गोटे पादर नुपुर लगे आ गोटे पादर नुपुर लगे तर हलानी पड़े गले किए पुत्र संतान को स्तन्यपान करु से अधा रखिक चलीगले सब धाईले उपरकू छात उपरकू तेणु ये भाव में जा भगवान रूप दर्शन करते आवेग रही भगवान रूप दर्शन करने तेणु जो दांडे मथुरा दांडे आज बहुत सब कोलाहल चलती जयध्वनि चलती जय कृष्ण बलराम ये भाव जयध्वनि चलती तेणु ये देखुं कृष्ण बलराम रूप कितने सुंदर रूप भगवान कर तेणु यही भाव मथुरा नारी के विषय वर्णना करी आम आज श्रवण करवा ब्राह्मण माने जो ब्राह्मण माने आ पूर्व वर्णना कर भगवान जो वृंदावन थे भगवान तर संग बाक मान पठे ब्राह्मण मान पाखु किसी खाद्य प्रदान करने क्षुदित अच्छा से ताकि खाद्य प्रदान करने पठे से ब्राह्मण मैंने शुणी नथिले कि पत्नी मैंने सब धाईले खाद्य पदार्थ धरी एवं से ब्राह्मण मैंने पत्नी मानक भक्ति देखी आश्चर्य हो जाते निजी को धिक्कार करते ब्राह्मण मैंने वर्तमान किभली स्वागत करगवान जानी से किंतु भगवान को जी क्षमा प्रार्थना करने सुजोग ना कारण कंस भय जाऊ नथिले किंतु आज जो भगवान आ पूर्वर ए भगवान निजे आ पूर्व देखते भगवत्ता कौन सब भगवत्ता देखले ना ना ये देखा हे जा ब्राह्मण मान वर्तमान दधि अक्षत यही भाव भगवान स्वागत करवागत कर तत्र तत्र जो स्थान रे भगवान आसी पहुँची गले से ही स्थान रे ब्राह्मण माने विभिन्न स्थान रे ब्राह्मण माने सब रही अपेक्षा करिसंदी तांको स्वागत करिवे तेणु तत्र तत्र राजमार्गे जो मेन रोड रही राजमार्ग से द्विजाति कहले द्विजाति नाम द्विजाति जनाहा द्विजाति जना कहले ब्राह्मण क्षत्रिय वैश्य जो मैंने द्विजातीय ग्रहण कर संस्कार ग्रहण कर माने संस्कार ग्रहण करती ब्राह्मण क्षेत्र वैश्य तेणु द्विजाति जना प्रमुदिता भगवान को दर्शन करते आनंद न हो प्रमुदिता हृष्टा संत बहुत आनंद तेणु दधि अक्षत स्वद पात्र दही जो तंडुल अक्षत स्वद पात्र उदक पात्र सहित ଜଳପାତ୍ର ସହିତ ସେ କ'ଣ କରୁଛନ୍ତି ସ୍ରବ ଗନ୍ଧେଇ ତାଙ୍କୁ ମାଳ ପରିଧାନ କରିଦେଉଛନ୍ତି, ତାଙ୍କୁ ଚନ୍ଦନ ଲଗାଇ ଦେଉଛନ୍ତି, ଶୃଙ୍ଗ ଦେଇ ମାଲ୍ୟ ଚନ୍ଦନୀ ତଥା ଉପାୟ ନେଇ ଏଇଭଳି ଭାବରେ ଉପହାର ମାଧ୍ୟମରେ ତୋଉ କହିଲେ ରାମକୃଷ୍ଣ ଆନର୍ଚୁ ପୂଜା ମହାସୁ ଭଗବାନଙ୍କର ଏଇଭଳି ଭାବରେ ପୂଜା କରୁଛନ୍ତି, ତାଙ୍କର ମଙ୍ଗଳ ମଙ୍ଗଳ ସ୍ତୁତି କରୁଛନ୍ତି, ତାଙ୍କର ସ୍ୱସ୍ତି ବାଚନ କରୁଛନ୍ତି, ଓଁ ସ୍ୱସ୍ତି ନୋ ଗୋବିନ୍ଦ ସ୍ୱସ୍ତି ନୋ ଅଚ୍ୟୁତ ଆନନ୍ଦ ସ୍ୱସ୍ତି ନୋ ବାସୁଦେବ ବିଷ୍ଣୁ ଦଧାତୁ ସ୍ୱସ୍ତି ନୋ ବିଶ୍ୱକ୍ଷେନ ବିଶ୍ୱେଶ୍ୱର ସ୍ୱସ୍ତି ନୋ ଋଷିକେଶ ହରି ଦଧାତୁ ସ୍ୱସ୍ତି ନୋ ନାରାୟଣ ନରବୈ ସ୍ୱସ୍ତି ନୋ ପଦ୍ମନାଭ ପୁରୁଷୋତ୍ତମ ଦଧାତୁ ସ୍ୱସ୍ତି ନୋ ବୈନତେ ହରି ସ୍ୱସ୍ତି ନୋ ଅଞ୍ଜନାସୁତନୁ ଭାଗବତ ଦଧାତୁ ସ୍ୱସ୍ତି ସ୍ୱସ୍ତି ସୁମଙ୍ଗଳ କେଶ ମହାନ ଶ୍ରୀକୃଷ୍ଣ ସଚ୍ଚିଦାନନ୍ଦ ଗଣେଶ ବିଶ୍ୱେଶ୍ୱର ଦଧାତୁ ଓଁ ସ୍ୱସ୍ତି 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 ବ୍ରାହ୍ମଣମାନେ ଏଇଭଳି ଭାବରେ ସ୍ୱସ୍ତି ବାଚନ କରୁଛନ୍ତି, ଭଗବାନଙ୍କ ପୂଜା ଆରାଧନା କରୁଛନ୍ତି, ଏଇଭଳି ଭାବରେ ଉପରେ ଛାତ ଉପରେ ମଥୁର ନାରୀମାନେ ତଳେ ଦ୍ୱିଜାତୀୟମାନେ ଏଇଭଳି ଭାବରେ ସ୍ୱସ୍ତି ବାଚନ କରୁଛନ୍ତି, ଅନ୍ୟମାନେ ମଧ୍ୟ ଭଗବାନ ଦର୍ଶନ କରୁଛନ୍ତି ଏବଂ ସମସ୍ତେ ଯେଉଁମାନେ ଦର୍ଶନ କରୁଛନ୍ତି ଏଇ ଶ୍ଳୋକର ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ଇଦଂ ପ୍ରାୟ ମୃଦୁତର ହୃଦୟତା ଭାବ ବିଶେଷ ଯୁକ୍ତା ବି ସ୍ତ୍ରୀ ବି ଆଦୌ ଶ୍ରୀ ଭଗବତ ସମ୍ମାନନ ମୁକ୍ତା ପ୍ରଥମେ କୁହାଗଲା କେଉଁମାନଙ୍କର ନାରୀମାନଙ୍କ କଥା ଯେଉଁମାନଙ୍କର ମୃଦୁତର ହୃଦୟ ହୃଦୟ ବହୁତ ଭଗବାନ ପ୍ରତି ରହିଛି ଆବେଗ ରହିଛି ଭାବ ବିଶେଷ ରହିଛି ତାଙ୍କର ସେଇମାନଙ୍କ ବିଷୟରେ ଭଗବାନଙ୍କୁ କିଭଳି ସେମାନେ ଦର୍ଶନ କରୁଛନ୍ତି ତାଙ୍କୁ ସମ୍ମାନ କରୁଛନ୍ତି ଏଇସବୁ କୁହାଗଲା କୁହାରେ ବର୍ତ୍ତମାନ ଅଧୁନା ବ୍ରାହ୍ମଣୀ କୃତ ମାହ ବ୍ରାହ୍ମଣମାନଙ୍କ ଦ୍ୱିଜାତି ଜନା କହିଲେ କେବଳ ବିଶେଷ ଭାବରେ ବ୍ରାହ୍ମଣମାନଙ୍କ କଥା ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ତେଣୁ ଉପାୟ ନେଇ କହିଲେ ଘିଅ ଇତ୍ୟାଦି ମଧ୍ୟ ରହିଛି ଘିଅ ଇତ୍ୟାଦି ମଧ୍ୟ ରଖିଛନ୍ତି ସେ ଯେଉଁ କିଏ ପାଦ ଧୌତ କରୁଛନ୍ତି ବା ଏଇଭଳି ଭାବରେ ବିଭିନ୍ନ ପ୍ରକାର ସବୁ ତାଙ୍କୁ ଅର୍ଚ୍ଚନା କରୁଛନ୍ତି କିଏ ତାମ୍ବୁଳ ଆଦି ତାମ୍ବୁଳ କିଏ ପ୍ରଦାନ କରୁଛନ୍ତି ଭଗବାନଙ୍କୁ ନନୁ ଏତା ବି କଥଂ କଂସାତ୍ ଭୟ ନା କୁର୍ବନ୍ କେମିତି କଂସ ଭୟରେ ସେ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ବ୍ରାହ୍ମଣମାନେ କଂସ ଭୟରେ ଯାଇନଥିଲେ ତାଙ୍କୁ ଦର୍ଶନ କରିବା ପାଇଁ ଆଜି ସେଇ କୃଷ୍ଣ ବଳରାମ ଆସିଛନ୍ତି ତାହେଲେ କଂସ ଭୟ କୁଆଡ଼େ ଦୂର ହୋଇଗଲା କି କେମିତି ସେମାନେ ଏଭଳି ଭାବରେ ତାଙ୍କୁ ସ୍ୱାଗତ କରୁଛନ୍ତି କଂସ ତାଙ୍କୁ ଦଣ୍ଡ ପ୍ରଦାନ କରିବ ନାହିଁ କେମିତି କରୁଛନ୍ତି ସନାତନ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି ଆପଣମାନଙ୍କୁ ଆପଣମାନେ କହିବେ ସେଥିପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତତ୍ର ଆହ ସେଥିପାଇଁ କହୁଛନ୍ତି ପ୍ରକର୍ଷଣ ମୁଦିତା ପରମାନନ୍ଦେନ ତତ୍ ଭୟ ଅପଗମାଦିତ୍ୟର୍ଥ ପରମାନନ୍ଦ ଭଗବାନ ସିଏ ପରମାନନ୍ଦ ଘନ ସିଏ ତାଙ୍କର ସଂସ୍ପର୍ଶରେ ଜଣେ ଆନନ୍ଦିତ ହୋଇଯିବ ଆଉ ଭୟ କେଉଁଠୁ ରହିବ ସେଠି ତେଣୁ ପ୍ରକର୍ଷଣ ମୁଦିତା ଯେଉଁ କୁହାଗଲା ଦଧି କଥେଇ ସୋଦପାତ୍ରୀ ସ୍ରଗନ୍ଧେଇ ରୂପାଭିଆ ନେଇ ତା ମନ ହେଉଛି ପ୍ରମୁଦିତା ପ୍ରକୃଷ୍ଟ ରୂପେଣ ମୁଦିତା ପ୍ରକର୍ଷଣ ମୁଦିତା ବହୁତ ଆନନ୍ଦିତ ହୋଇଯାଇଛନ୍ତି ଏ ଖାଲି କୃତ୍ରିମ ଆନନ୍ଦ ନୁହଁ ତାଙ୍କ ଭିତରୁ ସେ ଆନନ୍ଦ ଆସୁଛି ଭଗବାନଙ୍କର ଦର୍ଶନର ପ୍ରଭାବ ରହିଛି ନା ଭଗବାନ ହେଉଛନ୍ତି ଆନନ୍ଦ ଘନ ତାଙ୍କର ସାକ୍ଷାତ ଭଗବାନ ସେଠି ରହିଛନ୍ତି ତାଙ୍କ ଦର୍ଶନରେ ଆଙ୍କର ମଧ୍ୟ ଆମେ ସେଦିନ କହିଥିଲେ କାଲି କହିଥିଲେ କୃଷ୍ଣ ଶବ୍ଦର ଅର୍ଥ ହେଉଛି କ୍ରିସ୍ ହେଉଛି ଭୂବାଚକ ଣ ହେଉଛି ଆନନ୍ଦବାଚକ ତେଣୁ ଯେଉଁଠୁ ଆନନ୍ଦ ଉତ୍ପନ୍ନ ହେଉଛନ୍ତି ଆମେ ଯେମିତି ଆମର ରଘୁନନ୍ଦ ଧାମରୁ ବହୁତ ପ୍ରକାର ଫଳ ଫୁଲ ସବୁ ତିଆରି ଉତ୍ପନ୍ନ କରୁଛେ ସେଭଳି ଭଗବାନ ଏଭଳି ବସ୍ତୁ ତାଙ୍କଠାରୁ ଆନନ୍ଦ ଉତ୍ପନ୍ନ ହେଉଛନ୍ତି ଆନନ୍ଦ ଘନ ସିଏ ତେଣୁ ତାଙ୍କୁ ଦର୍ଶନ କରି ପ୍ରକର୍ଷଣ ମୁଦିତା ପ୍ରମୁଦିତା ବୋଲି କୁହାଯାଉଛି ବହୁତ ଆନନ୍ଦିତ ହୋଇଯାଇଛନ୍ତି ଆମକୁ ଯଦି କୋଟି ଟଙ୍କା ଦିଆଯିବ ଯେଉଁଭଳି ଭାବରେ ଆନନ୍ଦ ହେବା ଆମେ ବୁଝିପାରିବା ନାହିଁ ଆନନ୍ଦଟା କିଭଳି ଭାବରେ ଥରେ ପ୍ରଭୁପାଦ ମହାରାଜଙ୍କର ପାଶ୍ଚାତ୍ୟ ଜଗତର ଲୋକମାନେ ସେମାନେ ହେଲ୍ କହିଲେ ସେମାନେ ବୁଝିପାରନ୍ତି ନାହିଁ ହେଲ୍ କହିଲେ କ'ଣ ଜିନିଷଟା ତେଣୁ ପ୍ରଭୁପାଦ ମହାରାଜ ପଚାରିଲେ, ପ୍ରଭୁପାଦ ମହାରାଜ ମହାରାଜ କିଭଳି ହେଲ୍, ହ୍ୱାଟ୍ ଇଜ୍ ଦ୍ୟାଟ୍ ହେଲ୍? ନା ଦେର୍ ଇଜ୍ ନୋ ଲାଇଟ୍। ସେମାନେ ବୁଝିପାରୁନାହାନ୍ତି ଲାଇଟ୍ କାହିଁକି ନା ସେଠି ନାହିଁ, ଛଅ ମାସ ଅନ୍ଧକାର, ତେଣୁ ସେଠି ତ ଏଭଳି ଭାବରେ ଅନ୍ଧକାର ରହିଛି, ତେଣୁ ବୁଝିପାରିଲେ ନାହିଁ ଏଭଳି ଭାବରେ ଯେତେବେଳେ କହୁଛନ୍ତି। ତାପରେ କହିଲେ ୱେର୍ ଦେର୍ ଇଜ୍ ନୋ ନ୍ୟୁଜ୍ ପେପର୍, ଯେଉଁଠି ସମ୍ବାଦପତ୍ର ନାହିଁ। ହୁଁ ହରିବୁଲ ନ୍ୟୁଜ୍ ପେପର୍ ନାହିଁ ମାନେ ହରିବୁଲ ଜାଣିଛି। ସେଇଭଳି ଭାବରେ ଆମେ ଆନନ୍ଦ କ'ଣ ବୁଝିପାରିବା ନାହିଁ, କିନ୍ତୁ ଯଦି ଆମେ ଏଇଭଳି ଭାବେ ବୁଝିବା, ଆମକୁ ଯଦି କୋଟିଏ ଟଙ୍କା ଆମ ଦେବେ ଜଣେ, ଆମେ ଯେଉଁଭଳି ଆନନ୍ଦିତ ହେବା, ସେଇଭଳି ଭାବରେ ଆଜି ମଥୁରାବାସୀମାନେ ବ୍ରାହ୍ମଣମାନେ ସେଇଭଳି ଭାବେ ପ୍ରମୋଦିତା ବିଶେଷ ଆନନ୍ଦିତ ହେଇଯାଇଛନ୍ତି ଭଗବାନ ଦର୍ଶନ କରି। ତେଣୁ ତତ୍ ଭୟ ଅପଭୋଗ ମାଦି, ତାଙ୍କର ଭୟ ଆଉ କୌଣସି ରହିଲା ନାହିଁ। କଂସ କ'ଣ କରିବ, କଂସ ଆମକୁ ଡାକିକି ଦଣ୍ଡ ପ୍ରଦାନ କରିବ ବା କ'ଣ କରିବ, ଆମର ସବୁ ବନ୍ଦ ଚାକିରି ବାକିରି ସବୁ ନେଇଯିବ, ଏସବୁ ଯେଉଁ ଭୟ ଥିଲା ସେ ଭୟ ସବୁ ଚାଲିଗଲା ଭଗବାନ ଦର୍ଶନରେ, ସେ ଭୟ ଚାଲିଗଲା ପ୍ରମୋଦିତା। ତେଣୁ ଏଇଭଳି ଭାବରେ ମଥୁରାବାସୀମାନେ ଆଜି ଆନନ୍ଦ ଆନନ୍ଦ ଅମ୍ବୁଦି ବର୍ଦ୍ଧନମ୍, ସେମାନେ ଆନନ୍ଦ ସାଗରରେ ତାଙ୍କର ବଢ଼ି ବଢ଼ିକା ଯାଉଛି, ଆନନ୍ଦ ବଢ଼ି ବଢ଼ିକା ଯାଉଛି, ଭଗବାନ ରୂପ ଦର୍ଶନ କରୁଛନ୍ତି। ତେଣୁ ବହୁତ ଭିଡ଼ ଭଗବାନ ପାଖରେ, ଚାରିପଟେ ସବୁ ମଥୁରାବାସୀମାନେ ଘେରି ଯାଇଛନ୍ତି, ଭଗବାନଙ୍କୁ ଯିବା ପାଇଁ ମଧ୍ୟ ବାଟ ଦେଉନାହାନ୍ତି। ଅନ୍ୟମାନେ ସବୁ ତାଙ୍କ ସାଙ୍ଗ ବାଳକମାନେ ଗୋପମାନେ ସୁଦାମାଦି ସେମାନେ ବାଟ କଢ଼ଉଛନ୍ତି, ବାଟ କଢ଼ି କରିକି ନେଉଛନ୍ତି, ଭଗବାନ ଯାଉଛନ୍ତି, କୃଷ୍ଣ ବଳରାମ ଯାଉଛନ୍ତି। ତେଣୁ ସେଇଠି ଅନ୍ୟମାନେ ସବୁ କହୁଛନ୍ତି, ଏକତିରିଶ ଶ୍ଳୋକରେ କୁହାଯାଉଛି, ଉଚୁ ପୌରା ଅହୋ ଗୋପ୍ୟ ତପ କିମ୍ ଅଚରନ୍ ମହତ୍ ଯା ହେ ତାବନୁପଶ୍ୟନ୍ତି ନରଲୋକ ମହୋତ୍ସବ। ଭଗବାନ ଦର୍ଶନ କରି ତାଙ୍କର ଏଇ ଭାବ ଆସୁଛି, କ'ଣ ସବୁ କହୁଛନ୍ତି ଉଚୁ, ସେମାନେ ଏଇଭଳି ଭାବରେ କହୁଛନ୍ତି ଯେ ପୌରା କହିଲେ, ଏଠି ପୁରସ୍ତ୍ରୀମାନଙ୍କ କଥା କୁହାଯାଉଛି, ପୌରା କହିଲେ ପୁରସ୍ତ୍ରୀଙ୍କ କଥା କୁହାଯାଉଛି। ପୁରସ୍ତ୍ରୀମାନେ କ'ଣ କହୁଛନ୍ତି, ସେମାନେ କହୁଛନ୍ତି ଅହୋ, ଆଶ୍ଚର୍ଯ୍ୟ ହେଉଛନ୍ତି ଉଚୁ, ଅହୋ ଗୋପ୍ୟ କିମ୍ ମହତ୍ ତପ ଅଚରନ୍, ଗୋପୀମାନେ କିଭଳି ଭାବରେ ତପସ୍ୟା କରିଥିଲେ, ଯାହା ହି ନିଶ୍ଚିତ ଭାବରେ ଏ ଗୋପ୍ୟ ନରଲୋକ ମହୋତ୍ସବ, ଏଇ ଯେଉଁ ଭଗବାନ ରୂପ, ଏ ଗୋଟେ ମହୋତ୍ସବ ମନୁଷ୍ୟମାନଙ୍କ ପାଇଁ, ଏ ଗୋଟେ ମହୋତ୍ସବ, ନରଲୋକସ୍ୟ ଆନନ୍ଦଦାୟକ, ମହୋତ୍ସବ କହିଲେ ବହୁତ ଆନନ୍ଦ। ଏ ତ ରାମକୃଷ୍ଣ ଅନୁପଶ୍ୟନ୍ତି ନିରନ୍ତରମ ଅବଲୋକନ୍ତି, କୃଷ୍ଣ ଏବଂ ବଳରାମଙ୍କୁ ସବୁବେଳେ ଦର୍ଶନ କରୁଛନ୍ତି, ଅନୁପଶ୍ୟନ୍ତି ନିରନ୍ତରମ ଅବଲୋକନ୍ତି, ସୌଭାଗ୍ୟ ତାଙ୍କୁ ମିଳିଥିଲା ଆଜି ଭଗବାନ କୃଷ୍ଣ ବଳରାମଙ୍କୁ ଦର୍ଶନ କରୁଥିଲେ। ତେଣୁ ଗୋପମାନେ ଗୋପୀମାନେ କି ତପସ୍ୟା କରିଥିଲେ, ତେଣୁ ଗୋପୀମାନେ କି ତପସ୍ୟା କରିଥିଲେ, ଆପଣମାନେ ମଧ୍ୟ କି ତପସ୍ୟା କରିଥିଲେ, ଆଜି ଭଗବାନ ରାମଚନ୍ଦ୍ରଙ୍କ ରାମଜୀ ଧାମରେ ସବୁ ପୂଜାର ସୁଯୋଗ ପାଇଛନ୍ତି, ତେଣୁ ପୂର୍ବଜନ୍ମର ତପସ୍ୟା, ପୂର୍ବଜନ୍ମ ପୁଣ୍ୟ ଫଳରେ ଏଇସବୁ ସୁଯୋଗ ମିଳେ। ସ୍ୱଳ୍ପ ପୁଣ୍ୟ ବତଙ୍ଗ ରାଜନ ବିଶ୍ୱାସ ନୈବ ଜାତେ, ଭଗବାନ ପ୍ରତି ବିଶ୍ୱାସ ଆସିବ ସ୍ୱଳ୍ପ ପୁଣ୍ୟବାନ ବ୍ୟକ୍ତିମାନଙ୍କ ପକ୍ଷରେ। ତେଣୁ ଏ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଦଶମ ସ୍କନ୍ଧ ବାର ଅଧ୍ୟାୟରେ, ଭଗବାନ ଯେଉଁ ଅଘାସୁରକୁ ହତ୍ୟା କରିଥିଲେ ବା ଉଦ୍ଧାର କରିଥିଲେ, ସେହି ପ୍ରସଙ୍ଗରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କହୁଛନ୍ତି ଭଗବାନଙ୍କ ସହିତ ଯେଉଁମାନେ ଲୀଳା କରୁଛନ୍ତି, ତାଙ୍କୁ ଦେଖିକି କହୁଛନ୍ତି ଯେ କ'ଣ ନା, ଇଏ ଯେଉଁମାନେ ଭଗବାନଙ୍କର ଯେଉଁମାନେ ବ୍ରହ୍ମବାଦୀ, ଯେଉଁମାନେ ବ୍ରହ୍ମଚିନ୍ତନ କରନ୍ତି, ତାଙ୍କୁ ଦେଖିଲେ ସେମାନେ ଇଏ ବ୍ରହ୍ମସୁଖ ଅନୁଭବ କରନ୍ତି, ବ୍ରହ୍ମସୁଖ ଅନୁଭବ କରନ୍ତି। ଯେଉଁମାନେ ଯେଉଁମାନେ କ'ଣ ସେ ଶ୍ଳୋକ ମୋର ମନେ ପଡ଼ୁନି, ତେଣୁ ଇଏ ଯେଉଁ କୁହାଯାଇଛି ଯେ ବ୍ରହ୍ମସୁଖ ଅନୁଭବ କରନ୍ତି ଯେଉଁମାନେ କ'ଣ, ଯେଉଁମାନେ ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା, ଯେଉଁମାନେ ଭଗବାନଙ୍କ ରୂପକୁ ଦର୍ଶନ କରନ୍ତି, ଯେଉଁମାନେ ଜ୍ଞାନୀମାନେ, ଜ୍ଞାନୀ ବ୍ୟକ୍ତିମାନେ ଭଗବାନ ରୂପକୁ ଦର୍ଶନ କଲେ ସେମାନେ ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି। ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା, ଦାସ୍ୟ ଗତାନାଂ ପରଦୈବତେନ, ଯେଉଁମାନେ ଭଗବାନଙ୍କର ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, ଯେମିତି ହନୁମାନଜୀ କପିପତି ଦାସ୍ୟେ, ଏଇଭଳି ଭାବରେ ଯେତେବେଳେ ସେମାନେ ଭଗବାନଙ୍କୁ ଦର୍ଶନ କରନ୍ତି, ପରଦୈବତେନ ତାଙ୍କର ଶ୍ରେଷ୍ଠ ଦେବତା ବୋଲି ତାଙ୍କୁ ଲାଗେ। ଛୋଟ ପିଲା ସେ ସମୟରେ ତାଙ୍କୁ ମାତ୍ର 5 ବର୍ଷ ବୟସ ହୋଇଥିଲା, କୁମାର ବୟସର କଥା ଲୀଳା କୁହାଯାଉଛି। ଏବଂ ଦାସ୍ୟ ଗତାନାଂ ପର ମାୟା ଶ୍ରିତାନାଂ ନରଦାର କେଣ, ଯେଉଁମାନେ ମାୟାର ଅଧୀନରେ ରହିଛନ୍ତି, ଆମେମାନେ ମାୟାର ଅଧୀନରେ ରହିଛେ, ତେଣୁ ସେମାନଙ୍କୁ ଲାଗୁଛି କ'ଣ ନରଦାର କେଣ, ଏ ସାମାନ୍ୟ ମନୁଷ୍ୟ ଜଣେ ଲାଗୁଛି ନରଦାର କେଣ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା, ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନଜୀଉ କି, ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା, ଏମାନେ ଯେଉଁମାନେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି, ଖେଳାଖେଳି କରୁଛନ୍ତି, ସବୁ କରୁଛନ୍ତି, ସେମାନେ ବହୁତ ପୁଣ୍ୟ କାର୍ଯ୍ୟ କରିଥିଲେ, କୃତପୁଣ୍ୟ ପୁଞ୍ଜା, ବହୁତ ପୁଣ୍ୟ କରିଥିଲେ, ଯେଉଁଥିପାଇଁ ଆଜି ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହୋଇଛନ୍ତି। ତେଣୁ ସେଇ ସେଇ ଭାବରେ ବା ସେଇ ହିସାବରେ ଆମେ ଯଦି କହିବା, ତାହେଲେ ଆପଣମାନେ ଯେଉଁ ଭଗବାନଙ୍କର ସେବାରେ ନିଯୁକ୍ତ ଅଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ପୂର୍ବ ଜନ୍ମରେ ଆପଣ କିଛି ପୁଣ୍ୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ଆଜି ଏ ସୁଯୋଗ ଆପଣମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇଭଳି ଭାବରେ ଗୋପୀମାନେ କହୁଛନ୍ତି, ଅହୋ ଗୋପ୍ୟ ତପ କିମ୍ ଆଚରଣ ଯତ୍ ମହତ୍ ତପ, ଭଗବାନଙ୍କୁ ଦର୍ଶନ କରୁଥିଲେ, ଏଇଭଳି ଭାବରେ ରୂପ ରହିଛି ଭଗବାନ କୃଷ୍ଣ ବଳରାମଙ୍କ ରୂପ, ମଥୁରାବାସୀମାନେ ସେ ରୂପ ଦର୍ଶନ କରିପାରିନେ, ସେଥିରେ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ଆଜି ସକାଳେ ଆମେ ପାଠ କରୁଥିଲୁ, ଭଗବାନ ହେଉଛନ୍ତି ପୂର୍ଣ୍ଣତମ, ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ଭଗବାନଙ୍କର ଏ ଯେଉଁ କ'ଣ କ'ଣ ପ୍ରଥମେ ହେଉଛି କୁମାର ଲୀଳା, ତାପରେ ପୌଗଣ୍ଡ ଲୀଳା, ତାପରେ କୈଶୋର ଲୀଳା, 11 ବର୍ଷ ପର୍ଯ୍ୟନ୍ତ ଯେଉଁ ଲୀଳା ସବୁ ହୋଇଥିଲା, ସେ ଲୀଳାକୁ ଏମାନେ ଦେଖିପାରିଲେ ନାହିଁ, କେବଳ ବୃନ୍ଦାବନବାସୀମାନେ ଦର୍ଶନ କରିଛନ୍ତି। ମଥୁରାବାସୀମାନେ ବା ଦ୍ୱାରକାବାସୀ, ଦ୍ୱାରକା ତ ସେତେବେଳେ ତ ହୋଇନଥିଲା, ସେମାନେ ଦର୍ଶନ କରିନାହାନ୍ତି, ଅବଶ୍ୟ ଏହି ମଥୁରାବାସୀମାନେ ଦ୍ୱାରକାକୁ ଯାଇଛନ୍ତି। ତେଣୁ ଏଇଟାକୁ ଏଇ ଲୀଳାକୁ ସେମାନେ ଦର୍ଶନ କରି ଭଗବାନଙ୍କୁ, ସେଇଟା ସେ ପୂର୍ଣ୍ଣତମ ଲୀଳା ଭଗବାନଙ୍କର, ଏଇ ଯେଉଁ କୈଶୋର ବୟସ ପର୍ଯ୍ୟନ୍ତ ଯେଉଁ ଲୀଳା, ଏଇଟା ହେଉଛି ପୂର୍ଣ୍ଣତମ ବୋଲି କୁହାଯାଉଛି। ଜୟ ଜୟ ଜଳରସ ସର୍ବରସ ସାର, ସବୁଠାରୁ ଶ୍ରେଷ୍ଠ ରସ ସେଥିରେ ରହିଛି, ସେଥିପାଇଁ ପୂର୍ଣ୍ଣତମ ସେ ଭଗବାନ ସେଠି। ତେଣୁ ଏଇ ଭଗବାନଙ୍କ ଏଇ ଯେଉଁ ରୂପକୁ ଦର୍ଶନ କରୁଛନ୍ତି ସେମାନେ ନିରନ୍ତର ଦର୍ଶନ ଏଠି ଏଇଟା ଅନୁପସ୍ୟନ୍ତି, ଏଠି କ'ଣ ବର୍ତ୍ତମାନ କାଳରେ କୁହାଯାଇଛି, ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି ସନାତନ ଗୋସ୍ୱାମୀ, ଅନୁ କହିଲେ ନିରନ୍ତର ପଶ୍ୟନ୍ତି, ଏଠି ବର୍ତ୍ତମାନ ନିର୍ଦ୍ଦେଶ, ସବୁବେଳେ ଦର୍ଶନ କରୁଛନ୍ତି, କରୁଛନ୍ତି ବି କାହିଁ କହିଲେ, ଆମେ କ'ଣ କହିଥାନ୍ତେ, କରୁଥିଲେ ବୋଲି କହିଥାନ୍ତେ, କରୁଛନ୍ତି ବୋଲି କାହିଁ କହିଲେ, କିଏ କହିପାରିବେ କାହିଁ କହିଲେ, ନିତ୍ୟଲୀଳା ଚାଲିଛି ଯେ, କିନ୍ତୁ ସେମାନେ ଭାବୁଛନ୍ତି କ'ଣ ନା ପୁନଃ ତତ୍ର ଗମନ ମନନାଥ, ସେମାନେ ଭାବୁଛନ୍ତି ଆସିଛନ୍ତି ପୁଣି ଆସିଛନ୍ତି ପୁଣି ଚାଲିଯିବେ ବୃନ୍ଦାବନ ଚାଲିଯିବେ, ସେଥିପାଇଁ ଏଇ ସେମାନେ ବର୍ତ୍ତମାନ କାଳରେ କହୁଛନ୍ତି, ସେମାନେ ଦର୍ଶନ କରୁଛନ୍ତି, ପୁନଃ ତତ୍ର ଗମନ ମନନାଥ, ସେମାନେ ଭାବୁଛନ୍ତି ସେମାନେ ପୁଣି ପଳାଇବେ, କୃଷ୍ଣ ବଳରାମ ଆସିଛନ୍ତି ଦର୍ଶନ କରିବା ପାଇଁ ଆସିଛନ୍ତି ପୁଣି ଚାଲିଯିବେ, ତେଣୁ ସେମାନେ ଦର୍ଶନ କରୁଛନ୍ତି, ସେଥିପାଇଁ କୁହାଗଲା। ଦେଖନ୍ତୁ ଆଚାର୍ଯ୍ୟମାନେ କେତେ ତାଙ୍କ ଭିତରେ ଭାବ ରହିଛି, ତା ଭିତରେ ପଶି ଏସବୁ ଗୁଡ଼ାକ ଆମକୁ ସବୁ ଏସବୁ ଦେଖାଉଛନ୍ତି, ଆମର କେତେ ତା ଭିତରେ ତତ୍ତ୍ୱ ସବୁ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି। ଆମ ହରିଶୁରୀଙ୍କର ରହିଛି, ଆମେ ଶୁଣିବା ସେ ଯେଉଁ କଥା କହିଛନ୍ତି, କେତେ ସୁନ୍ଦର ସୁନ୍ଦର କଥା କହିଛନ୍ତି, ତା ଭିତରେ କେତେ ପ୍ରବେଶ କରିଛନ୍ତି, ତା ଭିତରେ ଏ ଯେଉଁ ଆମର ଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଏ ଭାଗବତ ଶାସ୍ତ୍ର ଏଭଳି ସମୁଦ୍ର ଭଳି, ସମୁଦ୍ର ଉପରେ ଜଳ ଭାଗ ଉପର ଭାଗରେ ରହିଥିବ ଶାମୁକା ଗେଣ୍ଡା ଇତ୍ୟାଦି ସବୁ ରହିଥିବେ, କିନ୍ତୁ ଭିତରେ ରତ୍ନ ସବୁ ରହିଛନ୍ତି ଭିତରେ। ତେଣୁ ସେହିଭଳି ଭାବରେ ଭାଗବତମର ଯଦି ଭିତରେ ପ୍ରବେଶ କରିବା, ତାହେଲେ ସବୁ ରତ୍ନ ସବୁ ପ୍ରାପ୍ତ ହେବା, ଯାହାକି ହରିଶୁରୀ ଇତ୍ୟାଦି ସେମାନେ ସବୁ ସେ ମହାରାଜ ସନାତନ ଗୋସ୍ୱାମୀ ଗୋସ୍ୱାମୀମାନେ ଟୀକାକାରମାନେ ସେସବୁ ରତ୍ନକୁ ପ୍ରାପ୍ତ ହୋଇକରି ଆମକୁ ସବୁ ପ୍ରଦାନ କରୁଛନ୍ତି, ଆମେ ସେ ଅବଗାହନ କରିପାରିବା, ଭିତରକୁ ପ୍ରବେଶ କରିପାରିବା ନାହିଁ, ଆମକୁ ସେ ରତ୍ନ ସବୁ ପ୍ରଦାନ କରୁଛନ୍ତି। ତେଣୁ ପର ଶ୍ଳୋକରେ କହୁଛନ୍ତି 32 ଶ୍ଳୋକରେ, ହଁ ବର୍ତ୍ତମାନ ଆସିଗଲେ ରଜକଂ। ରଜକଂ କଞ୍ଚିତ ଆୟାତଂ ରଙ୍ଗ କାରଙ୍ଗଦାଗ୍ରଜ ଦୃଷ୍ଟ ନାହିଁ ବୋଧେ ଯାଚ ଏଇଟା ଟିକେ ଭୁଲ ଭାଲ ଅଛି ଯାହା ହଉ ଦୁଷ୍ଟା ଯତ ବାଂଶାସୀ ଦୌତାନି ଉତ୍ତମାନିଚ ଏଥିରେ ଆମେ ଦେଖିଦେବା ଏଥିରେ ରହିଛି ସେଇଟା ହଁ ଯାଚତ ହେବ ଠିକ୍ ଅଛି ଯାଚତ ହଁ ଦୁଷ୍ଟ ଆଯାଚତ ବାସଚି ମାନେ ବାସ ବସ୍ତ୍ର ବସ୍ତ୍ର ହଁ ତେଣୁ ଭଗବାନଙ୍କ ପ୍ରଥମ ଏମାନେ ସବୁ ଦେଖୁଛନ୍ତି ମଥୁରାବାସୀମାନେ କେତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି କିନ୍ତୁ ସେଇ ଭଗବାନଙ୍କୁ ଦେଖି ଏଭଳି ବ୍ୟକ୍ତି ସବୁ ରହିଛନ୍ତି ତାଙ୍କର ଆନନ୍ଦ ଆସୁନାହିଁ ତାଙ୍କର କ୍ରୋଧ ଆସୁଛି କୃଷ୍ଣଙ୍କୁ ଭଗବାନଙ୍କୁ ଦେଖିକିରି ଦେଖନ୍ତୁ ଆମର ଯେମିତି ସୂର୍ଯ୍ୟ ସୂର୍ଯ୍ୟ ସମାନଙ୍କ ପ୍ରତି ସମାନ ସେ ଆଲୋକ ସମାନଙ୍କ ପ୍ରତି ପ୍ରଦାନ କରୁଛନ୍ତି କିନ୍ତୁ ଉଲୁକ ବା ପେଚା ଯଦି ଆଖି ବୁଝିଦେବ ସେ ସେଥିରୁ ବଞ୍ଚିତ ହେବ ସେ ଆଲୋକ ପ୍ରାପ୍ତ ହୋଇପାରିବ ନାହିଁ ତେଣୁ ସେଇଭଳି ଭାବେ ଭଗବାନଙ୍କ ରୂପ ସମସ୍ତଙ୍କ ପାଇଁ ସେ ପ୍ରଦାନ କରୁଛନ୍ତି କିନ୍ତୁ ଇଏ ଗୋଟେ ବ୍ୟକ୍ତି ଆସିଲେ ଦେଖନ୍ତୁ ରଜକ ରଜକଙ୍କ ସହିତ ବର୍ତ୍ତମାନ ଦେଖାହେଉଛି ରଜକ ସେ ଦେଖିକି ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ ଏମିତିକି ଆମେ କୁହାଗଲା ଯେତେବେଳେ କାଳିଆ ଦମନ ଲୀଳା କରୁଥିଲେ ଭଗବାନ କାଳିଆ ଦମନ ଲୀଳା କରିଥିଲେ ସେହି ସମୟରେ ମଧ୍ୟ କାଳିଆ ଏତେ ବିରାଟ ହିଂସ୍ର ଜନ୍ତୁ ସେ ଥିଲା କିନ୍ତୁ ସେ ଭଗବାନ ରୂପ ଦେଖି ପ୍ରେକ୍ଷଣୀୟ ବହୁତ ସୁନ୍ଦର ରୂପକୁ ସେ ଦର୍ଶନ କରୁଥିଲା ବୋଲି କୁହାଯାଇଛି। ଭଗବାନ ଯେତେବେଳେ ଜଳରୁ ପ୍ରବେଶ କରୁଥିଲେ ଉପରୁ ତଳକୁ କଦମ୍ବ ବୃକ୍ଷ ମୂଳରୁ ଡେଇଁ ଝାମ୍ପ ଦେଇଥିଲେ ସେହି ସମୟରେ ତଳକୁ ମୁଖ କରି ସେ ଭିତରକୁ ଯାଉଛନ୍ତି ପ୍ରବେଶ କରୁଛନ୍ତି ସେହି ସମୟରେ କାଳିଆ ତଳେ ରହିକି ଦେଖୁଛି ଭଗବାନ ରୂପକୁ ଭଗବାନଙ୍କ ପକ୍ଷେ ମୁଖ ଦେଖୁଛନ୍ତି ତାପରେ ଆସ୍ତେ ଆସ୍ତେ ତାପରେ ପାଦପଦ୍ମକୁ ସେ ଦେଖୁଛନ୍ତି ରହିଛି ସୁନ୍ଦର ରୂପ ରହିଛି ବୋଲି ପ୍ରେକ୍ଷଣୀୟ ବହୁତ ସୁନ୍ଦର ରୂପ ସେ ଦେଖୁଥିଲା କିନ୍ତୁ ସେହି ସୁନ୍ଦର ରୂପ ଏ ରଜକ ଦେଖି କିଭଳି ତାଙ୍କୁ ଲାଗିଲା ରଜକଂ କଞ୍ଚିତ ଆୟାତଂ 32 ନମ୍ବର ଶ୍ଳୋକ କୁହାଯାଉଛି ଭଗବାନ କୃଷ୍ଣଙ୍କୁ କୁହାଯାଉଛି ଗଦାଗ୍ରଜ ଶ୍ରୀକୃଷ୍ଣ ଗଦାଗ୍ରଜ କାହିଁକି କହିଲେ ଶ୍ରୀକୃଷ୍ଣ କାହିଁକି ନ କହି ଗଦାଗ୍ରଜ କାହିଁକି କହିଲେ ସୁଖଦେବ ଗୋସ୍ୱାମୀ କହନ୍ତି ଗଦାଗ୍ରଜଂ ରଙ୍ଗକାରଂ ବସ୍ତ୍ରାଣଂ ରଙ୍ଗଂ କୁର୍ବନ୍ତଂ ଏ ରଜକ ଖାଲି ସାଧାରଣ ଧୋବି ନଥିଲା ସାଧାରଣ ଖାଲି ଲୁଗା ସଫା କରୁଥିଲା ତା ନୁହଁ ସେ ରଙ୍ଗକାରଂ କହିଲେ ବସ୍ତ୍ରାଣଂ ରଙ୍ଗଂ କୁର୍ବନ୍ତଂ ଆମେ ସବୁ ଆମର ରଙ୍ଗ ନହେଲେ ଆମେ ପିନ୍ଧିପାରିବା ନାହିଁ ବସ୍ତ୍ର ଆମେ ସବୁ ରଙ୍ଗ ବସ୍ତ୍ର ପିନ୍ଧୁଛୁ ତେଣୁ ଯାହା ହଉ କଂସ ମଧ୍ୟ ସେଇଭଳି ଭାବରେ ବହୁତ ପ୍ରକାର ରଙ୍ଗର ବସ୍ତ୍ର ପିନ୍ଧୁଥିଲା ତେଣୁ ତାଙ୍କ ପାଇଁ ରଙ୍ଗକାର ରହିଥିଲେ ରଜକ ଏ ରଙ୍ଗକାରଂ କଞ୍ଚିତ ରଜକଂ ଏ ରଙ୍ଗକାର ରଜକ ଭିତରେ ଇଏ ହେଉଛି ରଙ୍ଗକାର କରୁଥିଲେ ରଙ୍ଗ କରୁଥିଲେ ଏଇ ଜଣେ କଞ୍ଚିତ ରଜକଂ ତାଙ୍କର ନାମ ଯେ ସେ ଜାଣିନାହାନ୍ତି ତା ନୁହଁ ସୁଖଦେବ ଗୋସ୍ୱାମୀ ସବୁକିଛି ଜାଣନ୍ତି ଆମେ ଗତକାଲି କହୁଥିଲେ ଯସ୍ମିନ୍ ବିଜ୍ଞାତମ୍ ସର୍ବମ୍ ବିଜ୍ଞାତମ୍ ଭବତି ଚାଣ୍ଡିଲ୍ୟ ଉପନିଷଦରେ କୁହାଯାଇଛି ଯାହାଙ୍କୁ ଜାଣିଲେ ସବୁକିଛି ଜଣେ ଜାଣିପାରିବ ତେଣୁ ରଜକଙ୍କର ନାମ ଅଛି କିନ୍ତୁ ସେ ରଜକଙ୍କର ନାମ ନେଲେ ନାହିଁ କହିଲେ କଞ୍ଚିତ କୌଣସି ରଜକ କୌଣସି ରଜକ ବସ୍ତ୍ର ନିର୍ଣ୍ଣେଜକମ୍ ଆୟାନ୍ତମ୍ ଦୃଷ୍ଟୁଆ ବସ୍ତ୍ର ନିର୍ଣ୍ଣେଜକମ୍ ରଜକଂ କହିଲେ ଯେ ବସ୍ତ୍ରକୁ ଧୌତ କରେ ଧୋଏ ଯିଏ ଭଗବାନ ଏଇଭଳି ଭାବରେ ଆଉ ଜଣେ ଏଇ ଭଗବାନ କୃଷ୍ଣ ବର୍ତ୍ତମାନ ଏ ଧୋବାକୁ ଏଇଭଳି ଭାବରେ ଦଣ୍ଡିତ କରିବେ ଆଉ ସେଇ ଭଗବାନ ଯେତେବେଳେ ମହାପ୍ରଭୁ ଉପରେ ଆସିଲେ ସେ ଧୋବାକୁ କିଭଳି ଆଦର କରିବେ ଦେଖନ୍ତୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ ସେତେବେଳେ ଯେତେବେଳେ ଯାଉଛନ୍ତି ଦାକ୍ଷିଣାତ୍ୟକୁ ଜଣେ ରଜକ ସେଇଠି ଧୋବା ଇଏ କରୁଛି ବସ୍ତ୍ର ସଫା କରୁଛି ଆପଣମାନେ କିଏ ଗାଁରେ ସବୁ ଥିଲେ ରଜକ ସଫା କରିବାର ଦେଖିଛନ୍ତି କିଏ କେମିତି ସବୁ ସଫା କରନ୍ତି କହିଲେ ଯେତେବେଳେ ସେ ବାଡ଼ଉଥିବ ସେତେବେଳେ ହୁଁ କରୁଥିବ ଆମର ମନେ ଅଛି ତେଣୁ ଯାହା ହଉ ଏଇଭଳି ଭାବରେ ହୁଁ ହୁଁ କରି ସେ ବସ୍ତ୍ରକୁ କାଚୁଛି ତେଣୁ ମହାପ୍ରଭୁ ଯାଇ ତାକୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି ତେଣୁ ମହାପ୍ରଭୁ ତାକୁ ଧରିଦେଲେ ଆଲିଙ୍ଗନ କରିଦେଲେ କହିଲେ ତୁମେ କୁହ ଏ ପ୍ରଥମେ ଖାଲି ତ କମ୍ ତୁମକୁ କହିଲେ କହିଲେ ତୁମେ ଟିକେ କୁହ हरे कृष्ण 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 हरे हरे, हरे राम हरे राम राम। किंतु सी रजक सी शुणुना सी तार चल का चल तेणु काचिया समय से कहे मुझे हरिकृष्ण करी मोर ढुक किए का महाप्रभु कह मुची तेणु महाप्रभु तो से कुंडे पकेले से तो सी तो ईगला पगल होगला भगवान को नाम कीर्तन कर चलला हरे कृष्ण 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 हरे 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 राम राम राम। आउ कौन से लुगा काचिब नाचिला पकेकिरी महामंत्र कीर्तन कर नाचिला पकेकिरी तार स्त्री पिला छुआ सब देखिले कहले बोधे पगल होगला से मैंने टी संयम करने छुईदे से नृत्य कर चलने हरे कृष्ण 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 हरे 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 राम राम राम। जो मैंने निकटवर्ती ग्राम रु सब आसते से देखिकी से आसते से कहते कौन है छुई दौर से चल य महाप्रभु कीर्तन र लगेदेले सेठी कीर्तन रन्या करदे से महामंत्र कीर्तन बन्या करदे दाक्षिणात्यरे जाठी भगवान ये रजक को देखिले तेणु भगवान से रजक जो हूँ सी आसिक कंचित रजक आयात दृष्टुआ भगवान जो राजरास्तार जाऊँगी विपरीत विपरीत पटु आसुच्च रजक आसुची तार गृह आणिक बोधे आसुव वस्त्र फस्त सब रेडी कर रखी रेडी कर आयरन फायरन कर रग फंग देक रेडी कर देखिले सीए आयंत दृष्टुआ सी आसुची देखिले ये तार भाग्य ना सौभाग्य ना दुर्भाग्य जहाँ भी हूँ किंतु भाग्य सौभाग्य दुर्भाग्य हो कि भाग्य भगवान को दर्शन कले सीए आयंत दृष्टुआ धौतानी अति उत्तमानी च बांसासी भगवान देखुचंदी से रजक को से आसुची किभली भाव आसुची ना वस्त्र धारण कर वस्त्र सब आनी धौतानी सब वस्त्र सब धौत होती सफा वस्त्र एवं अति उत्तमानी च बहुत उत्तम वस्त्र आनी से बांसासी कहले बसनानी अजात भगवान से देखी तक लोभ है तेणु भगवान अजात प्रार्थना मास प्रार्थना कले से वस्त्र पाइबापी भगवान प्रार्थना कले तेणु ये कहुच विश्वनाथ चक्रवर्ती ठाकुर कहते रजको वस्त्र निर्जे निर्णयजक सव वस्त्राण रंगमपी कुर्बन रंगकारंतम से खाली जन रजक था ता नुह से रंगकार रंग दौला तेणु श्रीदर्शन कहते रजको वस्त्र निर्णयजक सव वस्त्राण रंगमपी कुर्बन रंगकार से खाली रजक ना से रंगकार तेणु ये सनातन गोस्वामी बृहद वैष्णव तोषण भाष्य कौन एक शिष्टान परमानंदेन तत् सम्मान मुक्त आ पूर्वर सुखदेव गोस्वामी सब वर्णना कले कि भाव में शिष्ट व्यक्ति मान वर्णना कले दुई प्रकार व्यक्ति रही सब भौतिक जगत में दुई प्रकार व्यक्ति रही द्वाभिमुख पुरुष लोके क्षेर किए सी ना एम दौभूत स्वर्ग लोकेश दैव अश्रैव च ये भौतिक जगत में दुई प्रकार व्यक्ति रही जन हो दैव व्यक्ति देव प्रकृतिर लोक आउ जन हो असुर प्रकृतिर लोक विष्णु भक्त भवे दैव असुर तद विपर्यय जो मैंने भगवान विष्णु भक्त से देवता भी कह किंतु भगवान विष्णु जो मैंने भक्त नुहति से भक्त हो पारती अन्य मानक भक्त होती पारती कितु से असुर विष्णु भक्त भवे दैव असुर तद विपर्यय तेणु जो मैंने शिष्ट व्यक्ति भगवान आनंद प्रदान करती परित्राण आय साधुना साधु मान से परित्राण करती आनंद प्रदान करती आज साधु जो मैंने साधु व्यक्ति से मैंने भगवान रूप दर्शन के आनंद प्राप्त होते आनंद घन प्राप्त होते कि तत्समानुक्ता दुष्टा तत्परीत्यम दर्शन दुष्ट मानक व्यक्ति मत मथुरावास कहले कौन आम शिष्यमंत गौरवंद स्वामी महाराज कहती कंस कौन मथुरावास करूला भक्तिर जो 64 अंग अच्छी तादेह पांचटी हूँ मुख्य कौन कौन साधु संग नाम कीर्तन भागवत श्रवण मथुरा पुरी वास श्रीमूर्तिर श्रद्धा सेवन कृष्ण भक्त भक्ति जन्म यही पांचर अति अल्प संग यही पांच अति अल्प संग जदि जन कर कृष्ण भक्ति प्राप्त हे ताहले आम कह कंस तो मथुरावास करूला कंस रजक माने ये मत मथुरावास करूले ताहले आंकर भक्ति के हेला ना ना आम शिष्य गौरवंद स्वामी महाराज कहती जे खाली मथुरा रहीगले जो मथुरावास ता नुह प्रभुपाद महाराज मध्य संबंध में कही गोटे राजा रही राज सिंहासन राजा बस चेटी तक पीठ से गोटे मशा भी बसी किंतु से मशा जे राजा संग कर नुह साधु संग कहले कौन बुझाए बा मथुरावास जहाँ भी हो तीर्थवास कहले साधु संग करवा साधु संग कहले कौन बुझाए ना भगवान कथा श्रवण करवा आमर जड़ भरत पंचम स्कंदर से कथा कौन राजा रघुवण को रघुवणी तत्पसा न जाति न चेजया निर्वापणा गृहद्वा न छंदसा नैव जड़ाग्नि सूर्य बिना मत पाद रघुभिषेकम ये रघुवण साधु पाद साधुंकर महत व्यक्ति पादरजरे अभिषिक्त नवा पर्यंत जड़े भगवान को जापर ना जिते तपस्या करूँ जिते प्रकार जहाँ सब छंद शास्त्र अध्ययन करूँ ये सब जहाँ कले से जापर ना तेणु साधु पादपद्म दूरी में अभिषिक्त होवार अर्थ हो कौन ना जत्रो भगवान कथा शुणती साधु शंकर मैंने जत्रो पंचम स्कंदर से श्लोकटी अच्छा जार अर्थ हो जे साधु संग करिवार अर्थ हो जहाँ आम भगवान कथा श्रवण करवा यथोत्तम श्लोक गुणानुवाद प्रस्तु यते ग्राम्य कथा विघात निशेम्य बाणम अनुदीन मुमुक्षु मतिं सतिं जच्छति वासुदेवे जहाँ साधु मानकर पादपद्मर धूली द्वारा रजर अभिषेक्त होवार अर्थ हो कौन ना जहाँ जहाँ संग कले भगवान उत्तम श्रीवंकर गुणानुवाद भगवान गुण श्रवण करवा गुण श्रवण कौन कले कौन हम ना प्रस्तु ये ग्राम्य कथा विघात भगवान कथा श्रवण कले आउ भौतिक कथा आसब ना ग्राम्य कथा आसब ना आम मंदिर आसिक लोक मैंने से ग्राम्य कथा कहते एमती है ग्राम्य कथा मंदिर रही ग्राम्य कथा चलती किंतु साधु संग कले जो भगवान कथा श्रवण करुचे से ग्राम्य कथा बंद हो एक समय आम दुईटा कथा शुणीपर ना भगवान ये व्यवस्था कर तेणु ग्राम्य कथा विघात ग्राम्य कथा सब चलीज नष्ट एवं भगवान कथा शुणा द्वारा निसेव्यमाण अनुदीन मुमुक्षु यही भाव में जन जदि सब समय अनुदीन बारंबार यही भाव में जदि भगवान कथा शुणी तेल मती सती जति बास देवे आमर जो मनटी असती रही असत मन रही सीए सती परिणत हो वासुदेव पाखे मनटी लग तेणु ये रजक जनक सी हूँ कौन ना तो विपरीत दर्शन आदौ रजकम बद्ध माह ये 6 श्लोक रजक बद्ध कथा कह भगवान वृंदावन रे प्रथम लीला है कौन अवश्य भगवान जो गर्भरे ଦେବତା ମାନେ ଆସି ତାଙ୍କର ସ୍ତୁତି କରିଥିଲେ, କିନ୍ତୁ ଭଗବାନ ପ୍ରକଟ୍ୟ ଭାବରେ ଯେଉଁ ଲୀଳା କରିଥିଲେ, ଛଅ ଦିନରେ ଯେତେବେଳେ ହେଇଥିଲେ ପୁତନାକୁ ବଦ୍ଧ କରିଥିଲେ। ଭଗବାନ ପ୍ରଥମ ଲୀଳା ହେଲା ପୁତନାବଦ୍ଧ, ଭଗବାନ ରାମଚନ୍ଦ୍ରଙ୍କର ପୁତନ ପ୍ରଥମ ଲୀଳା ହେଲା ତାଡ଼କାବଦ୍ଧ, ମଥୁରାରେ ଭଗବାନ ପ୍ରଥମ ଲୀଳା ହେଲା ରଜକବଦ୍ଧ। ଏ ଛଅଟି ଶ୍ଳୋକରେ ବର୍ଣ୍ଣନା କରାଯିବ, ରଜକୁ ବଦ୍ଧ କରିବେ, ରଜକୁ ଉଦ୍ଧାର କରିବେ ପ୍ରକୃତରେ। ଗୋଟିଏ ମିନିଟ୍ ଏପଟ ସେପଟ ହେଇଯାଇଥିଲେ ସେ ଏଥିରୁ ବଞ୍ଚିତ ହେଇଥାନ୍ତା। ଭଗବାନ ଆସୁଛନ୍ତି, ସେ ତା ପୂର୍ବରୁ ଯଦି ପଳାଇ ଯାଇଥାନ୍ତା ବା ତା ପରେ ଯାଇଥାନ୍ତା, ଭଗବାନ ସହିତ ଭେଟ ହେଇପାରିନଥାନ୍ତା। କିନ୍ତୁ ଭଗବାନଙ୍କ ବ୍ୟବସ୍ଥା ଏକ୍ଜାକ୍ଟ ଟାଇମ୍ରେ ସବୁ ହେବ, ତେଣୁ ରଜକୁ ଆସି ପହଞ୍ଚିଗଲା, ଏକ୍ଜାକ୍ଟ ଟାଇମ୍ରେ ଆସି ପହଞ୍ଚିଗଲା, ରଜକୁ ଉଦ୍ଧାର ଲୀଳା ହେବ। ଏ ଛଅଟି ଶ୍ଳୋକରେ ବର୍ଣ୍ଣନା କରାଯିବ ରଜକବଦ୍ଧ। ତେଣୁ ଏଠି ଯେଉଁ କୁହାଗଲା କ'ଣ ଶ୍ଳୋକରେ କୁହାଯାଇଛି, ରଜକଂ କଞ୍ଚିତ୍ ଆୟତଂ ରଙ୍ଗକାରଂ ଗଦାଗ୍ରଜ। ହଁ, ଗଦା କହିଲେ ଦୁଇ ଜଣ ଅଛନ୍ତି ଗଦାଗ୍ରଜ, ରୋହିଣୀ ପୁତ୍ର ମଧ୍ୟ ରହି, ରୋହିଣୀଙ୍କର ପୁତ୍ର ହେଉଛନ୍ତି ତିନି ଜଣ, ବଳରାମ, ଗଦ ଏବଂ ସାରଣ, ଏବଂ ବସୁଦେବଙ୍କର ପୁତ୍ର ମଧ୍ୟ ରହିଛନ୍ତି, ଗଦ ମଧ୍ୟ ଜଣେ ଅଛନ୍ତି ବସୁଦେବଙ୍କ ପୁତ୍ର। ତେଣୁ ଗଦାଗ୍ରଜ କହିଲେ ଏଠି କୃଷ୍ଣଙ୍କୁ ବୁଝାଉଛି, କୃଷ୍ଣ ଯିଏକି ଗଦଙ୍କର ଅଗ୍ରଜ, ଗଦଙ୍କର ବଡ଼ ଭାଇ ଅଗ୍ରଜ, ଗଦାଗ୍ରଜ। ତେଣୁ ବସୁଦେବଙ୍କର ପତ୍ନୀ ହେଉଛନ୍ତି, ବସୁଦେବଙ୍କର ଅନେକ ପତ୍ନୀ ଥିଲେ, ତାଙ୍କ ଭିତରୁ ଯେଉଁ ଦେବରକ୍ଷିତା ଜଣେ ପତ୍ନୀ ଥିଲେ, ତାଙ୍କର ପୁତ୍ର ହେଉଛନ୍ତି ଗଦ। ତେଣୁ ଦୁଇ ଜଣ ଗଦ ଅଛନ୍ତି, ଏବଂ ଆଉ ଗୋଟେ ତୃତୀୟ ଗଦ ଅଛି, ସେଇଟା କ'ଣ, ଏ ଔଷଧ, ଔଷଧ। ଏ କଥା ଯେତେବେଳେ ଯମରାଜଙ୍କ ଦୂତମାନେ ବୁଝିପାରିନଥିଲେ, ବିଷ୍ଣୁ ଦୂତମାନେ ଯେତେବେଳେ କହୁଥିଲେ, ସେ ଗଦର ଉଦାହରଣ ଦେଇଥିଲେ, ଯଥା ଗଦମ ବୀର୍ଯ୍ୟତମ ଉପଯୁକ୍ତ ଦଦୃଚ୍ଛା ଅଜାନନ୍ତ ବି ଆତ୍ମଗୁଣମ କୁର୍ଜାନ ମନ୍ତ୍ର ବି ଉଦାହୃତମ। ଯେତେବେଳେ ବିଷ୍ଣୁ ଦୂତମାନେ ଏ ଯେଉଁ ଅଜାମିଳର ପ୍ରଶଂସା କରୁଥିଲେ, ସେ ସାଧୁ ପୁରୁଷ ହୋଇଯାଇଛି, ସେ ଭଗବାନଙ୍କ ନାମ ନେଇଛି, ପୁଅକୁ ଲକ୍ଷ୍ୟ କଲେ ମଧ୍ୟ ସେ ଭଗବାନଙ୍କ ନାମ ନେଇଛି, ତେଣୁ ଏଇଟାକୁ ବୁଝିପାରିଲେ ନାହିଁ ଯମରାଜଙ୍କ ଦୂତମାନେ। ତେଣୁ ସେ ଉଦାହରଣ ଏଇ ଗଦର ଉଦାହରଣ ଦେଇଛନ୍ତି, ଗଦ କ'ଣ, ଯଥା ଗଦମ ବୀର୍ଯ୍ୟତମ, ଏ ଔଷଧର ଏତେ ଶକ୍ତି ରହିଛି, ଅଜାନନ୍ତ ବି ଆତ୍ମଗୁଣ, ଆମେ ଯଦି ସେଇ ଔଷଧଟା ଖାଇଲେ ଆମେ ଜାଣିନେ ତାର କ'ଣ କ'ଣ ସବୁ, ଆମର ଫାର୍ମାସିଷ୍ଟ ମାନେ କହିବେ, ଏ ଗୋଟେ ମେଡ଼ିସିନ କହିଲେ ସେ କହିବେ ଏ ମେଡ଼ିସିନଟା ନାହିଁ ଏଇଟା ନେଇଯାଅ, ଏକା କମ୍ପୋଜିସନ, କେମିକାଲ କମ୍ପୋଜିସନ ସେମାନେ ଜାଣିଛନ୍ତି, ଆମେ କିଛି ଜାଣିନେ, କିନ୍ତୁ ନ ଜାଣିଲେ ମଧ୍ୟ କୁର୍ଜାନ ମନ୍ତ୍ର ବି ଉଦାହୃତମ, ସେ ଔଷଧ ଖାଇଲେ ତାର ରୋଗ ଭଲ କରିଦେବ। ତେଣୁ ସେହିଭଳି ଭାବରେ ଭଗବାନଙ୍କ ନାମ ଆପଣ ତାର ଯେଉଁ ମହାତ୍ମ୍ୟ ଜାଣିକିରି ନାମ ନିଅନ୍ତୁ, ମହାତ୍ମ୍ୟ ନ ଜାଣିକିରି ନାମ ନିଅନ୍ତୁ, କିନ୍ତୁ ସେ ତାର ରୋଗ ଆମ ଭବ ରୋଗକୁ ଭଲ କରିବ। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଠି ଗଦାଗ୍ରଜ କହିଲେ କୃଷ୍ଣଙ୍କର ସାନ ଭାଇ ଗଦ, ବସୁଦେବଙ୍କର ଆଉ ଜଣେ ପୁତ୍ର, ଦେବରକ୍ଷିତାଙ୍କର ପୁତ୍ର ସିଏ। ସେ ଗଦାଗ୍ରଜ ଭଗବାନ ଦେଖିଲେ ଆସୁଛନ୍ତି, ଆଗରେ ଆସୁଛନ୍ତି, ରଜକ ଆସୁଛି, ବହୁତ ଗର୍ବ ରହିଛି, ବହୁତ ଗର୍ବରେ ଚାହୁଁଛି ସିଏ। ସିଏ କ'ଣ ଖବର ପାଇନଥିବ, ଏମିତି କୃଷ୍ଣ ବଳରାମ ଆସୁଛନ୍ତି, ଏସବୁ ଖବର ପାଇନଥିବ କି ସିଏ, ଏସବୁ ଏ ଘଟଣା ଗୁଡ଼ାକ ସବୁ ମାନେ କ'ଣ, ଦୁଇ ଦିନ ତଳର ଘଟଣା ନା, ଏକାଦଶୀ ତିଥିରେ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଯେତେବେଳେ ନାରଦ ମୁନି କହିଦେଲେ ଏ କଥା ସବୁ, ମଥୁରାବାସୀମାନେ ସବୁ ଜାଣିଗଲେ, କାନୁ କାନ ସବୁ ଚାଲିଗଲା, ତୁଣ୍ଡ ବାଇଦ ସହସ୍ର କୋଷ ବୋଲି କୁହାଯାଏ, ହଜାର ହଜାର କୋଷ ଯାଇ ପହଞ୍ଚିଯିବ ତୁଣ୍ଡ ବାଇଦ। ଆଉ ଗୋଟେ ତୁଣ୍ଡ ବାଇଦ ଅଛି, ଆପଣ ଜାଣିଛନ୍ତି କି ନାହିଁ, କିନ୍ତୁ ମୋ ପାଖ ପହଞ୍ଚିଗଲାଣି ତୁଣ୍ଡ ବାଇଦ। ତେଣୁ ଯାହା ବି ହଉ, ଏମାନେ ସବୁ ଜାଣିଛନ୍ତି, ଆଜି ଆସିବେ ସବୁ ଜାଣିଛନ୍ତି, ରଜକ ମଧ୍ୟ ଜାଣିଛି। ତେଣୁ ସିଏ ଯେତେବେଳେ ଭଗବାନ ଦେଖୁଛନ୍ତି ରଜକୁ, ରଜ କ'ଣ ଦେଖୁନାହିଁ ଭଗବାନଙ୍କୁ, କିନ୍ତୁ ସିଏ ବହୁତ ଗର୍ବରେ ଚାଲୁଛି, କ'ଣ ନା ମୁଁ ରାଜାଙ୍କର ଯେମିତି ଆମର ଆଇଏଏସ୍ ମାନେ ବା ଏସବୁ ରହିଛନ୍ତି, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଭାବନ୍ତି ବହୁତ ତାଙ୍କର ଗର୍ବ ରହିଛି, ଇଏ ମଧ୍ୟ ସେଇଭଳି ଭାବରେ ଗର୍ବ ରହିଛି ଭଗବାନ ଦେଖି ସିଏ ତାର ଗର୍ବରେ ଚାଲୁଛି, କାରଣ ସିଏ ହେଉଛନ୍ତି ହେଡ୍ କ'ଣ ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ, ରଜକମାନଙ୍କର ଡିପାର୍ଟମେଣ୍ଟରୁ ସେ ହେଉଛନ୍ତି ହେଡ୍, ଅନ୍ୟମାନେ ସବୁ ଆସିଥିଲେ ଗଧମାନେ ସବୁ ଆଣିକି ତା ଭିତରେ ଲଜିକିରି ନିଜ ବସ୍ତ୍ର ଧାରଣ ନିଜେ ଆଣିକି ଆସୁନଥିଲା, ଗଧମାନଙ୍କୁ ଗଧମାନଙ୍କ ଉପରେ ସବୁ ବସ୍ତ୍ର ରଖିକିରି ଆସୁଛି, ଅନ୍ୟ ରଜକମାନେ ଆସୁଛନ୍ତି ତାଙ୍କର ହେଡ୍ ସିଏ ବହୁତ ଗର୍ବ, ମୁଁ ହେଡ୍ ହେଡ୍ ରଜକ ହେଡ୍ ଦେବା, ତେଣୁ ସିଏ ଯେଉଁ ଆସୁଛି ଭଗବାନ ଦେଖିଦେଲେ ଏ ରଜକ ଆସୁଛି, ତା ଚାଲିଣୁ ଜାଣିପାରିଲି ଏ ବହିର ହେଡ୍ ରଜକ ଆସୁଛି, ହେଡ୍ ଦେବା ଆସୁଛି, ଗଧଙ୍କ ସହିତ ଆସୁଛି, ଗଧ ଗଧ କୁହାଯାଏ କେଉଁମାନଙ୍କୁ, ଗଧର ଗୋଟେ ଫିଲୋସଫି ରହିଛି ଭାଗବତମରେ, ଚାରି ଜଣ ପଶୁଙ୍କର ନାମ ଦେଇଛନ୍ତି, ଏଇଟା କି ଆମର କହିଛନ୍ତି ସନକ ଋଷି କହିଛନ୍ତି ଦ୍ୱିତୀୟ ସ୍କନ୍ଧରେ, ସୋଭିଡ୍ ବରାହ ବସ୍ତ୍ର ଖରେଇ ସଂସ୍କୃତ ପୁରୁଷ ପଶୁ ନଦତ୍ କର୍ଣ୍ଣପଥ ପେତୁ ଯାହାତୁ ନାମ ଗଦାଗ୍ରଜ, 2,00,000 ପଶୁ ଅଛନ୍ତି, ଏଇ ଚାରି ପଶୁ ଅଛନ୍ତି ବିଶେଷ ଭାବରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତମରେ, ଏମାନେ ସବୁ ଅଧମ ସ୍ତରର, କିଏ ନା ସୋ, ସୋ କହିଲେ କୁକୁର, ପ୍ରଥମେ ଆସୁଛି କୁକୁର, ତାପରେ ଅଛନ୍ତି ବିଟ୍ ବରାହ, ବିଟ୍ ବରାହ କହିଲେ ବିଷ୍ଟାଭୋଜୀ ଶୁକର, ଏବଂ ଓଷ୍ଟ୍ର ଓଟ, ଏବଂ ଖରେଇ କହିଲେ ଗଧ, ଏ ଚାରି ଜଣଙ୍କର ସୋ ବିଟ୍ ବରାହ ଓଷ୍ଟ୍ର ଖରେଇ ସଂସ୍କୃତ ପୁରୁଷ ପଶୁ, ଯେଉଁମାନେ ପୁରୁଷ ପଶୁ, ପୁରୁଷ ମନୁଷ୍ୟମାନେ ସେ ପଶୁ ଭଳି ସେମାନେ, ଏ ଯେଉଁ ଚାରି ଜଣ ଏ ପଶୁ ଏମାନେ ଅନ୍ୟ ଗୋଟେ ପଶୁକୁ ପ୍ରଶଂସା କରୁଛନ୍ତି, ସୋ ବିଟ୍ ବରାହ ଓଷ୍ଟ୍ର ଖରେଇ ସଂସ୍କୃତ ପୁରୁଷ ପଶୁ, ଏଇମାନେ ସେ ପୁରୁଷ ପଶୁକୁ ସେମାନେ ସଂସ୍କୃତ ବା ତାଙ୍କୁ ପ୍ରଶଂସା କରୁଛନ୍ତି, ଆପଣଙ୍କ ବହୁତ ଆପଣଙ୍କର ରହିଛି ଧନ ରହିଛି ଐଶ୍ୱର୍ଯ୍ୟ ରହିଛି ଏଭଳି ଭାବରେ ତାଙ୍କୁ ସବୁ ପ୍ରଶଂସା କରୁଛନ୍ତି, କିଏ ସେମାନେ ନା ନ ଯତ୍ କର୍ଣ୍ଣ ପଥ ପେତୁ ଯାହାତୁ ନାମ ଗଦାଗ୍ରଜ, ସେଠି ମଧ୍ୟ ଗଦାଗ୍ରଜ ନାମ ରହିଛି, ଯାହାଙ୍କର କର୍ଣ୍ଣରେ ଏଇ ଭଗବାନଙ୍କର କଥା ଆସୁନାହିଁ ପ୍ରବେଶ କରୁନାହିଁ ସେମାନେ ସବୁ ଏଇ ପଶୁ ଭଳି, ପ୍ରଭୁପାଦ ମହାରାଜ କହନ୍ତି ଏଇ ଯେଉଁ ଚାରି ଜଣ ପଶୁ କତ ଉଦାହରଣ କାହିଁକି ଦିଆଗଲା, ଆଙ୍କର ଫିଲୋସଫି ରହିଛି ସବୁ, ସୋ କୁକୁରର ଫିଲୋସଫି କ'ଣ ନା, କୁକୁର ଫିଲୋସଫି ହେଉଛି ଏଇଟା ମୋର ଏରିଆ, ତୁ କାହିଁକି ଏଠିକି ଆସିଲୁ, ଭୋ ଭୋ ଯେଉଁ ହେଉଛୁ ତାର ଅର୍ଥ ହେଉଛି ଏଇଟା ମୋର ଏରିଆ, ଏଇଟା ଏଇଟା ରଘୁନନ୍ଦନ ଧାମ ମୋର ଅଣ୍ଡାରେ ରହିଛି, ଅବଶ୍ୟ ରଘୁନନ୍ଦନ ଧାମରେ ଯେଉଁମାନେ କୁକୁରମାନେ ଅଛନ୍ତି ସେମାନେ ବହୁତ ପୁଣ୍ୟବନ୍ତ କୁକୁର, ସେମାନେ ସାଧାରଣ କୁକୁର ନୁହନ୍ତି, ଭଗବାନ ରାମଚନ୍ଦ୍ର ଲୀଳାରେ ଗୋଟେ ରହିଛି କୁକୁର କଥା ପ୍ରସଙ୍ଗ ରହିଛି, ତେଣୁ ଇଏ ଯେଉଁ କୁକୁରର ଫିଲୋସଫି କ'ଣ, ଇଏ ହେଉଛି ମୋର ଏରିଆ, ତୁମେ କାହିଁକି ଟିକେ ଆସିଲ, ତେଣୁ ଆମର ବର୍ତ୍ତମାନର ଯେଉଁ ରହିଛି ଆମର ଭିସା ଡିପାର୍ଟମେଣ୍ଟ ଯେଉଁ, ଏଇଟା ହେଉଛି କୁକୁର ଫିଲୋସଫି, ଏଇଟା ହେଉଛି ଆମର ରାଜ୍ୟ, ତୁମେ ଆସିପାରିବ ନାହିଁ, ଯଦି ଆସିବ ବହୁତ ଏଇଭଳି ଭାବେ ନିୟମ ପାଳନ କରି ଆସିବ, ଭିସା ଅଥରିଟି ହେଉଛି ସେଇଟା, ଭିସା ଫିଲୋସଫି ହେଉଛି ସେଇଟା, ବିଟ୍ ବରାହ କହିଲେ ଯେଉଁ ଶୁକରମାନେ ଘୁଷୁରୀମାନେ ସେମାନେ ବିଷ୍ଠା ଭୋଜନ କରନ୍ତି, ତେଣୁ ଏମାନେ ହେଉଛନ୍ତି କେଉଁ ପ୍ରକାର ବ୍ୟକ୍ତି ନା ସେଇ ପ୍ରକାର ବ୍ୟକ୍ତି ଯେଉଁମାନଙ୍କର ଖାଦ୍ୟ ଖାଇବାରେ କୌଣସି ବାତ ବିଚାର ନାହିଁ, ସବୁ ଖାଇଦେବେ ସେମାନେ, ବିଷ୍ଠା ମଧ୍ୟ ଖାଇଦେବେ, ବିଟ୍ ବରାହ ଓଟ, ଓଟ ଗୋଟାଏ ପଶୁ ଯିଏ ମରୁଭୂମିରେ ଦେଖାଯାଏ, ଓଟ ମରୁଭୂମିରେ ଜଳ ବିଶେଷ ଭାବରେ ନଥାଏ, ଅଳ୍ପ ଜଳ ଥାଏ, ତେଣୁ ସେଠିକାର ବୃକ୍ଷମାନେ ସବୁ କଣ୍ଟକ ବୃକ୍ଷ, ତେଣୁ ସେ ଓଟ ସେ କଣ୍ଟକ ବୃକ୍ଷକୁ ଖାଇଲା ବେଳକୁ ପତ୍ର ସବୁ ଖାଇଲା ବେଳକୁ ତାକୁ ଆନନ୍ଦ ଲାଗେ, କାହିଁକି ନା ସେ ଯେଉଁ କଣ୍ଟା ବୃକ୍ଷର ପତ୍ର ବା ସବୁ ଖାଇଲା ବେଳକୁ ତା'ର ସବୁ ଜିଭା ସବୁ ଛିଣ୍ଡିଯାଏ କଣ୍ଟାରେ ବିନ୍ଧ ହେଇକିରି, ଏବଂ ନିଜର ରକ୍ତକୁ ସେ ଯେତେବେଳେ ଆସ୍ୱାଦନ କରେ ତାକୁ ବଢ଼ିଆ ଲାଗେ, ଇଏ ହେଉଛି ଓଟର ଫିଲୋସଫି ହେଉଛି ଆମର ବର୍ତ୍ତମାନର ଯେଉଁମାନେ ତଥାକଥିତ ବହୁତ ଭଦ୍ର ସମାଜ, ଯେଉଁମାନେ ବହୁତ କଠିନ ପରିଶ୍ରମ କରୁଛନ୍ତି, ସେମାନେ ଲେଖୁଛନ୍ତି କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ, ସକାଳଠୁ ରାତି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି, ଇଏ ହେଉଛି ଓଟ ଫିଲୋସଫି, ଆଉ ଗଧ ସବିଟ୍ ବରାବ ଅଷ୍ଟ୍ର ଖରେଇ ଖରେଇ ଗଧ ଗଧର ଫିଲୋସଫି କ'ଣ ନା ଗଧର ଫିଲୋସଫି ହେଉଛି ସିଏ କହୁଛି ମୁଁ ଯଦି ଦିନରାତି ପରିଶ୍ରମ ନ କରିବି ତାହେଲେ ମୋର ମାଲିକ ମୋତେ ଯେଉଁ ଦୁଇବିଡ଼ା ଘାସ ଦେଉଛି ଦେଇପାରିବ ନାହିଁ ଦେବ ନାହିଁ ମୋତେ ଯଦିଓ ଘାସ ସବୁଆଡ଼େ ରହିଛି ଯୁଆଡ଼େ ଯେଉଁ ଘାସ ମିଳିବ କିନ୍ତୁ ତାର ଫିଲୋସଫି ହେଉଛି ମୁଁ ଯଦି ମୋର ମାଲିକଙ୍କର ସେବା ନ କରିବି ପରିଶ୍ରମ ନ କରିବି ତାହେଲେ ମୁଁ ଖାଦ୍ୟ ପ୍ରାପ୍ତ ହୋଇପାରିବି ନାହିଁ ଏଇଭଳି ଭାବରେ ଏ ଚାରିଟି ପଶୁଙ୍କର ସ୍ପେଶାଲ ଫିଲୋସଫି ରହିଛି ପ୍ରଭୁପାଦ ମହାରାଜ କହିଛନ୍ତି ଯା ହଉ ଇଏ ଗଧ ସହିତ ଇଏ ମଧ୍ୟ ଆସୁଛନ୍ତି ରଜକ ମଧ୍ୟ ଆସୁଛନ୍ତି ରଜକ ଗଧ ଗଧ ବହୁତ ସାଙ୍ଗ ସେମାନେ ତାଙ୍କର ସବୁ ଚାଲିଛି ତେଣୁ ଦେଖିଲେ ଭଗବାନ ଦେଖୁଛନ୍ତି ସେ ରଜକ ଯେଉଁ ଗଧରେ ଆଣିକି ଆସୁଛନ୍ତି ଗଧ ଉପରେ ସେ ଯେଉଁ ବସ୍ତ୍ର ସବୁ ଦେଖୁଛନ୍ତି ରହିଛି ବହୁତ ସୁନ୍ଦର ବସ୍ତ୍ର ଭଗବାନ ସେଥିପାଇଁ ଆକର୍ଷିତ ହୋଇଯାଉଛନ୍ତି ସେ ବସ୍ତ୍ର ଦେଖୁଛନ୍ତି ଭଗବାନ ଏ ରଜକ ମଧ୍ୟ ବହୁତ ଗର୍ବରେ ଆସୁଛି ଦେଖୁଛନ୍ତି ଭଗବାନ ସବୁ ଦେଖନ୍ତି ନା ଭଗବାନ ଦେଖିବା ଆଉ ଆମ ଦେଖିବା ଭିତରେ ତଫାତ୍ ରହିଛି ଭଗବାନ ଯେତେବେଳେ ଦେଖନ୍ତି ଭଗବାନ ଅତୀତ ବର୍ତ୍ତମାନ ଭବିଷ୍ୟତ ଦେଖନ୍ତି ଆମେ ଖାଲି ବର୍ତ୍ତମାନ ଦେଖୁଛୁ ଅତୀତ ଜାଣିନେ କି ଭବିଷ୍ୟତ ଜାଣିନେ ତେଣୁ ଭଗବତ ଗୀତା ସପ୍ତମ ମଧ୍ୟରେ ଭଗବାନ କହିଲେ ବେଦାହମ ସମ୍ମିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ ଭଗବାନ ସବୁକିଛି ଜାଣନ୍ତି ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି କହିପାରିବେ ତେଣୁ ଭଗବାନ ଯାହା ବି ହେଉ ସେ ବସ୍ତ୍ର ଦେଖିକି ଭଗବାନ ଆକର୍ଷିତ ହୋଇଯାଇଛନ୍ତି ତେଣୁ ପର ଶ୍ଲୋକରେ କୁହାଯାଉଛି 33 ନମ୍ବର ଶ୍ଲୋକରେ ସେ କୁହନ୍ତି ଦେହି ଆବୟୋ ସମୁଚିତାନି ଅଙ୍ଗ ବାସାଂସିଚାରହତୋ ଭବିଷ୍ୟତି ପରମ ଶ୍ରେୟ ଦାତୁସ୍ତେ ନାତୃ ସଂଶୟ ଭଗବାନ ତାକୁ ଇଏ ମାଗୁଛନ୍ତି ଭିକ୍ଷା ମାଗୁଛନ୍ତି ଦେହି ଭଗବାନ କହୁଛନ୍ତି ହେ ଅଙ୍ଗ କେତେ ଭଗବାନ ଦେଖନ୍ତୁ କେତେ ଭଗବାନଙ୍କର ଶିଷ୍ଟ ଭଗବାନ ସେ ଆମର ଯଦି ସାଧାରଣ ଜଣେ ବ୍ୟକ୍ତି ଯଦି ଗର୍ବିତ ମାନେ କ'ଣ କିଛି ଧନ ରହିଛି ସେ ଅନ୍ୟମାନଙ୍କୁ ଦେଖିପାରିବ ନା ଆମେ ଗତକାଲି କହୁଥିଲେ ଟେରେଇକିରି ଦେଖିବ ସମାନ ଭାବେ ଦେଖିପାରିବ ନାହିଁ ଗର୍ବ ରହିଛି ବହୁତ ଗର୍ବ ଏ ରଜକର ମଧ୍ୟ ସେଇଭଳି ଭାବରେ ଗର୍ବ ରହିଛି କିନ୍ତୁ ଭଗବାନ ଦେଖନ୍ତୁ ସବୁ ଏ କଥା କହିବେ ସୁଖଦେବ ଗୋସ୍ୱାମୀ ମଧ୍ୟ କହିବେ ସେ କଥା ଏତେ ସବୁକିଛି ପୂର୍ଣ୍ଣ ସିଏ ତାଙ୍କର କିଛି ଆବଶ୍ୟକତା ନାହିଁ କିନ୍ତୁ ଇଏ ଧୋବାକୁ କୃପା କରିବା ପାଇଁ ଏଇଟା କହିଲେ ଧୋବାକୁ କୃପା କରିବା ପାଇଁ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ କିନ୍ତୁ ଆମମାନଙ୍କୁ କୃପା କରିବା ପାଇଁ ସେ କହୁଛନ୍ତି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପହୃତମ ଅସ୍ନାମି ପ୍ରୟତାତ୍ମନ ଏ ଶ୍ଲୋକଟି ଭଗବତ ଗୀତାରେ ଅଛନ୍ତି ଭାଗବତ ମଧ୍ୟ ଅଛନ୍ତି ତେଣୁ ଭଗବାନଙ୍କର କିଛି ଆବଶ୍ୟକତା ନାହିଁ କିନ୍ତୁ ଗୋଟିଏ ଯଦି ଆମେ ପତ୍ର ଦେଇଦେବା ତାହେଲେ ଆମେ ଉଦ୍ଧାର ପାଇଯିବା ଆମ ଶ୍ରୀ ଶ୍ରୀମନ୍ତ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ଏ କଥାଟି କହନ୍ତି ବହୁତ ସୁନ୍ଦର ଭାବରେ ଗୋଟିଏ ପତ୍ର ଦେଇଥିଲେ କିଏ ଦ୍ରୌପଦୀ ଭଗବାନ ପ୍ରାପ୍ତ ହୋଇଗଲେ ପୁଷ୍ପଂ ଗୋଟିଏ ଫୁଲ ଦେଇଥିଲେ କିଏ ଗଜରାଜ ଦେଇଥିଲେ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଗଜରାଜ ଇ ଘୋର ଜଳେଣ ଚକ୍ର ପେଶୀ ନଖ୍ର ନାସି ଉଧରିଲ ଆପଣ ଚକ୍ର ପେଶୀ ନଖ୍ର ନାସି ଉଧରିଲ ଆପଣ ଆହେ ନୀଳ ଗୋଟିଏ ପୁଷ୍ପଟେ ଦେଇଥିଲା ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କ'ଣ ସେ ଶ୍ଲୋକଟି ଅଛନ୍ତି ଭାଗବତ ଅଷ୍ଟମ ସ୍କନ୍ଧରେ ଯେ ଯାହା ଆଉ ସେଟା କହିବା ନାହିଁ ଗୋଟିଏ ଫଳ ପୁଷ୍ପଟେ ଦେଇଦେଲା ଭଗବାନ ସେଥିରେ ସନ୍ତୁଷ୍ଟ ହୋଇଗଲେ ତାକୁ ଉଦ୍ଧାର କରିଦେଲେ ସେଇଭଳି ଭାବରେ ପତ୍ରମ ପୁଷ୍ପମ ଫଳଂ ଫଳଂ ଦେଇଥିଲେ କିଏ ନା ଶବରୀ ଶବରୀ ଫଳ ଦେଇଥିଲେ କିଭଳି ଭାବରେ ନିଜେ ଚାଖିକିରି ଦେଉଥିଲେ ଭଗବାନ ରାମଚନ୍ଦ୍ର ତାକୁ ଉଦ୍ଧାର କରିଥିଲେ ଶବରୀଙ୍କୁ ଏବଂ ତୋୟଂ କହିଲେ ଗୋଟେ ଜଳ ଗୋଟେ ଗୋଟେ ଗ୍ଲାସ୍ ଜଳ ଦେଇଥିଲେ ଭଗବାନଙ୍କୁ ଦେଇଥିଲେ କିଏ ନା ଇଏ ରାଜା କିଏ ତାଙ୍କ ନାଁ କ'ଣ ରାଜା ରଘୁବଂଶକନ୍ଦ ନାହିଁ ତାଙ୍କ ନାଁ। 48 ଦିନ ଉପବାସ ରହିଲେ ରନ୍ତିଦେବ ରହିଲେ 48 ଦିନ ଉପବାସ ରହିଲେ। ଅନ୍ତିମ ଯେଉଁ ଖାଦ୍ୟ କିଛି ପାଉଛନ୍ତି ଭଗବାନ ପରୀକ୍ଷା କରୁଛନ୍ତି। 48 ଦିନ ରହିକି ଯେତେବେଳେ ଖାଦ୍ୟ ପାଉଛନ୍ତି ଭଗବାନ ଆସି ପହଞ୍ଚିଗଲେ, ଅତିଥି ହିସାବରେ ଆସିବେ ପହଞ୍ଚିଗଲେ। ତେଣୁ ସେ ଖାଦ୍ୟକୁ ଅଧା କରି ଅଧାକୁ ଦେଇଦେଲେ ଆଉ ନିଜେ ଅଧା ତାଙ୍କ ପରିବାରଙ୍କ ସହିତ ଯାଇଛନ୍ତି ପାଇବା ପାଇଁ। ଆମ ଶ୍ରୀମନ୍ତ ରାଧାନାଥ ମହାରାଜ କଥା କହୁଥିଲେ, ସେ ରାଜା ମୁଁ ସେ ଏଇଟା ମୋର ବୁଝିପାରେ ନାହିଁ କଥା, ରାଜା 48 ଦିନ ଉପବାସ ରହିବେ ରାଜା ନା? ସେ କୌଣସି ଉପାୟରେ କୌଣସି କାରଣରୁ ଗୋଟେ ଦ୍ୱୀପରେ ରହିଯାଇଥିଲେ, କିଛି ନଥିଲା ସେଠି। ଭଗବାନଙ୍କୁ ଭଗବାନ କିଭଳି ଉଦ୍ଧାର କରନ୍ତି ଏଇ ଏ କଥା ଜାଣିବା ପାଇଁ ସେ ଯାହା ବି ହେଉ କିଭଳି ହେଇକି ସେ ଦ୍ୱୀପରେ ଥିଲେ। ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ଗୋଟିଏ ବହୁତ ସୁନ୍ଦର ପ୍ରସାଦ ତାଙ୍କୁ ମିଳିଥିଲା। ତେଣୁ ଯେତେବେଳେ ପ୍ରଥମେ ଖାଇବା ପାଇଁ ଯାଉଛନ୍ତି ଆସି ପହଞ୍ଚିଗଲେ ଅତିଥିମାନେ, ସେ ତାଙ୍କୁ ଅଧା ଦେଇଦେଲେ, ଅଧା ନିଜେ ସ୍ତ୍ରୀ ସହିତ ପିଲାମାନଙ୍କ ସହିତ ସେଇଟାକୁ ଖାଇବା ପାଇଁ ବସିଛନ୍ତି। ସେତେବେଳେ ପୁଣି ଆସି ଅନ୍ୟମାନେ ପହଞ୍ଚିଗଲେ ଆଉ ଜଣେ ଅତିଥି। ତେଣୁ ସେ ତାକୁ ଦେଇଦେଲେ। ତେଣୁ ଆଉ କିଛି ନାହିଁ, ଆଉ ଗୋଟିଏ ମୁହୂର୍ତ୍ତରେ ତାଙ୍କୁ ମୃତ୍ୟୁବରଣ କରିବେ, ଏଇଭଳି ଭାବରେ ଅବସ୍ଥା ରାଜା ରତିଦେବଙ୍କର, ତାଙ୍କ ପରିବାର ବର୍ଗ ମଧ୍ୟ ଅବସ୍ଥା ସେଇଭଳି ଭାବରେ। କିନ୍ତୁ ଯାହା ହଉ ଜଳ ଅଛି, ସେଇ ଜଳ ଯେତେବେଳେ ପାନ କରିବାକୁ ବସିଛନ୍ତି, ସେଇ ସମୟରେ ଆସି ପହଞ୍ଚିଗଲେ ପୁଣି ଭଗବାନ ପରୀକ୍ଷା କରୁଛନ୍ତି। ତେଣୁ ସେ ଜଳକୁ ମଧ୍ୟ ଦେଇଦେଲେ, ସେ ଗୋଟେ କଥା କହିଛନ୍ତି, ଗୋଟେ ପ୍ରାର୍ଥନା କରିଛନ୍ତି ଭଗବାନଙ୍କୁ, ବହୁତ ସୁନ୍ଦର ପ୍ରାର୍ଥନା ରହିଛି। ଜଳକୁ ପ୍ରଦାନ କରିଦେଲେ, ତେଣୁ ଭଗବାନ ତାଙ୍କ ଉପରେ ପ୍ରୀତ ହୋଇଗଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ପୂଜା କରିବା ପାଇଁ ବହୁତ କଷ୍ଟସାଧ୍ୟ ଜିନିଷ ନୁହଁ, ବହୁତ ସହଜରେ ଜଣେ ଭଗବାନ ପୂଜା କରିପାରିବ, କିନ୍ତୁ ତଥାପି ଆମେ ପୂଜା କରୁନାହିଁ। ତେଣୁ ଯାହା ହଉ, ଇଏ ଯେଉଁ ଭଗବାନ ଆମକୁ ଯଦି ଆମେ ଭଗବାନଙ୍କୁ ଖାଦ୍ୟ ପ୍ରଦାନ କରିବା, ତାହେଲେ ଆମେ ଖାଦ୍ୟର ବିଷ ପ୍ରତିକ୍ରିୟା ଯେଉଁ ରହିଛି ସେଥିରୁ ଆମେ ମୁକ୍ତ ହେବା। ଭଗବତ ଗୀତାରେ ଭଗବାନ କହିଲେ, ଯଜ୍ଞ ସୃଷ୍ଟା ଆସୀନ ସନ୍ତୋ ମୁଚ୍ୟନ୍ତେ ସର୍ବକିଳ ବିଷୟ ଗୁଞ୍ଜନ୍ତେ ତୁ ଅଗମ ପାପା ଯେ ପତନ୍ତି ଆତ୍ମ କାରଣାତ୍। ପ୍ରାୟ ଶତକଡ଼ା 99 ଭାଗ ଲୋକ ନିଜ ପାଇଁ ରନ୍ଧନ କରନ୍ତି, ଭଗବାନ ପାଇଁ ରନ୍ଧନ କରନ୍ତି ନାହିଁ। ତେଣୁ ସେମାନେ ପାପ ହିଁ ଭକ୍ଷଣ କରନ୍ତି, କିନ୍ତୁ ସେଇ ଖାଦ୍ୟକୁ ଯଦି ଆମେ ଭଗବାନଙ୍କୁ ଦେଇଦେବା, ତାହେଲେ ଆମେ ପାପର ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବା। ତେଣୁ ଭଗବାନଙ୍କ କିଛି ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ କହୁଛନ୍ତି ମୋତେ କିଛି ଦିଅ। ତେଣୁ ସେଇଭଳି ଭାବେ ରଜକକୁ ଭଗବାନ ମାଗୁଛନ୍ତି, ତାକୁ କୃପା କରିବା ପାଇଁ ମାଗୁଥିଲେ। ତେଣୁ ସେ କହୁଛନ୍ତି, ହେ ଅଙ୍ଗ, ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି କ'ଣ, ଅଙ୍ଗମାନେ ଆମର ନିଜର ଅଙ୍ଗ ଭଳି, ଆମେ ନିଜର ଅଙ୍ଗକୁ ଯେଉଁଭଳି ଭାବରେ ଭଲ ପାଉଛେ, ଶରୀରର ଅଙ୍ଗ, ସେହିଭଳି ଭାବରେ ରଜକକୁ ସେ କହୁଛନ୍ତି ସମ୍ବୋଧନ କରି, ହେ ଅଙ୍ଗ, କାହିଁ ସେ ଶ୍ଳୋକ ଏଇଠି ଅଛି, ହେ ଅଙ୍ଗ ବୋଲି ପ୍ରଥମେ ସମ୍ବୋଧନ ହେଉଛି ଅଙ୍ଗ। କେତେ ଭଗବାନଙ୍କ ସମସ୍ତେ ପ୍ରିୟ, ଭଗବତ ଗୀତାରେ କହିଲେ ନା, ସମ୍ମୁଖଂ ସର୍ବଭୂତେଷୁ ନମେ ଦୋଷ୍ୟ ଅସ୍ତିନ ପ୍ରିୟ, ଭଗବାନ ସମସ୍ତଙ୍କ ପ୍ରତି ସମାନ। ଭଗବାନଙ୍କର ଆମେ କ'ଣ ମମିମାଂସ ଜୀବ ଲୋକେ, ଆମେ ହେଉଛେ ଭଗବାନଙ୍କର ଅଂଶ। ତେଣୁ ଆମେ ଯେମିତି ଆମ ଶରୀରର ଅଙ୍ଗକୁ, ଶରୀର ଯଦି ଟିକିଏ ଅସୁବିଧା ହୋଇଗଲା, ଗୋଟେ ଆଙ୍ଗୁଠିଟେ କଟିଗଲା ବା କିଛି ଅସୁବିଧା ହୋଇଗଲା, ତ ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଉଛେ, କେତେ ଆମର ପ୍ରିୟ ଅଙ୍ଗ ଆମର। ସେଇଭଳି ଭାବରେ ରଜକକୁ ସମ୍ବୋଧନ କରୁଛ, ଅଙ୍ଗ ସମ୍ବୋଧନ, ଅହରତୁ ତୁମ ପାଇଁ ଯୋଗ୍ୟ ହେଉଛି କ'ଣ ନା, ଆବୟୋ ସମୁଚିତାନି ବାଂଶାସି, ଉପଯୁକ୍ତ ବାଂଶ, ତୁମେ ଏତେ ବସ୍ତ୍ର ଆଣିଛ, ଆମକୁ କିଛି ବସ୍ତ୍ର ଦିଅ। କ'ଣ ଦୁଇ ଜଣ ଆବୟୋ, ତାଙ୍କ ସାଙ୍ଗରେ ଅନ୍ୟମାନେ ମଧ୍ୟ ଅଛନ୍ତି, ତାଙ୍କ ସାଙ୍ଗ ବାଳକମାନେ ସୁଦାମ ଆଦି ସାଙ୍ଗମାନଙ୍କମାନେ ଅଛନ୍ତି, କିନ୍ତୁ ତାଙ୍କ ପାଇଁ ମାଗିଲେ ନାହିଁ, ତାଙ୍କୁ ଲଜ୍ଜା ଲାଗିଲା ଏତେମାନଙ୍କ ପାଇଁ ମାଗିବା ପାଇଁ। ଏତେ ବସ୍ତ୍ର ନେଉଛନ୍ତି, ଗଧ ଉପରେ ଭୟ କରି ନେଇଛନ୍ତି ବସ୍ତ୍ର, ଗଧା ଗଧା ବସ୍ତ୍ର ରହିଛି, ରାଜାଙ୍କର କଥା କ'ଣ ସାମାନ୍ୟ କଥା ନା କ'ଣ? ଆମ ଶିଶୁବନ୍ଧୁ ରାଧାବୋଧି ସେ ମହାରାଜ କହନ୍ତି, ରାଜାଙ୍କର ରହିଛି ଲକ୍ଷ୍ନୌ କା ନବାବ, ଯେତେବେଳେ ଅଙ୍ଗ୍ରେଜମାନେ ଆସିଲେ, ବ୍ରିଟିଶର୍ସମାନେ ଆସିଲେ, ସେ ସମୟରେ ଖବର ପାଇଗଲେ ଲକ୍ଷ୍ନୌର ରାଜ ପରିବାର ଲୋକମାନେ ସବୁ ଜାଣିଗଲେ, ଏ ବ୍ରିଟିଶର୍ସମାନେ ଆସୁଛନ୍ତି, ବନ୍ଦୀ କରି ନେଇଯିବେ ଆମକୁ, ସବୁ ପଳେଇଗଲେ। କିନ୍ତୁ ରାଜା ଯାଇପାରୁନାହାନ୍ତି, କାହିଁକିନା ତାଙ୍କ ଜୋତା ପିନ୍ଧୁନାହାନ୍ତି, ଜୋତା ସେ କେବଳ ଜୀବନରେ ଜୋତା ପିନ୍ଧିନାହାନ୍ତି ନିଜେ
ଆଉ କିଏ ତାଙ୍କୁ ଜୋତା ପିନ୍ଧେଇବ, ସହଜ ତ ଭାଗିଗଲାଣି। ତେଣୁ ଏ ବ୍ରିଟିଶର ମାନେ ଆସି ତାକୁ ବନ୍ଦୀ କରି ନେଲେ। ସେଇଭଳି ଭାବେ ରାଜାଙ୍କର ସେଇଭଳି ଭାବରେ ବହୁତ ପ୍ରକାର ବିଳାସ ବ୍ୟସନ ସବୁ ରହିଛି, ବହୁତ ଗଧରେ ସବୁ ଗଧା ହେଇକିରି ଆସି ଭଗବାନ ଦେଖୁଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ମାଗିଲେ ନାହିଁ, ଦୁଇ ଜଣଙ୍କ ପାଇଁ ମାଗିଲେ, ବଡ଼ ଭାଇ ନିଜ ପାଇଁ କେମିତି ମାଗିବେ, ବଡ଼ ଭାଇଙ୍କ ପାଇଁ ନ କହିକିରି ବ୍ୟବସ୍ଥା ନ କରିକିରି। ତେଣୁ ଆବୟ ଶବ୍ଦ ବ୍ୟବହାର କରାଗଲା। ଆବୟ କହିଲେ ଆମେ ଦୁଇ ଜଣଙ୍କ ପାଇଁ କହିଲେ, ଏ ଅଙ୍ଗ ଅରହତୁ ଆବୟ ସମୁଚିତାନି ବାଂସାସି ଦେହି, ପ୍ରାର୍ଥନା କରୁଛନ୍ତି, ଭିକ୍ଷା କରୁଛନ୍ତି, ଭଗବାନ କହୁନାହାନ୍ତି, ଅର୍ଡ଼ର ଦେଉନାହାନ୍ତି, ଦେ ଏଭଳି କହୁନାହାନ୍ତି, ଦେହି ବହୁତ ପ୍ରାର୍ଥନା କରି କହୁଛନ୍ତି। ତଥାପି ରଜକୁ କିଛି କହୁନାହିଁ, ତେଣୁ ଭଗବାନ କହୁଛନ୍ତି, ଦାତୁ ତେ ଯଦି ତୁମେ ଦେବ, ଦାତୁ ତେ ଦେବ ଅସ୍ମାତ୍ ଦାନାତ୍ ପରମ ଶ୍ରେୟ, ଶ୍ରେଷ୍ଠ ଲାଭ ତୁମେ ପାଇବ, ପରମ ଶ୍ରେୟ ଉତ୍ତମ କଲ୍ୟାଣ ତୁମର ହେବ, ଭବିଷ୍ୟନ୍ତି ଅତ୍ର ସଂଶୟ ନ, ତୁମର ଶ୍ରେଷ୍ଠ ତୁମେ ବସ୍ତୁ ପ୍ରାପ୍ତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଯେତେବେଳେ କହୁଛନ୍ତି ଦେହି ଆବୟ ବସ୍ତ୍ରାଣୀ, ସେ କିଛି କହିଲା କହୁନାହାନ୍ତି, ରଜ କିଛି କହୁନାହିଁ, ତେଣୁ କହୁଛନ୍ତି ପରମ କଲ୍ୟାଣ, ତୁମର ପରମ କଲ୍ୟାଣ ହେବ। ତେଣୁ ଯଦି ରଜକୁ ଚିନ୍ତା କରୁଛୁ କ'ଣ କଲ୍ୟାଣ, ନା ନ ସତ୍ୟରେ କ'ଣ କଲ୍ୟାଣ, ନ ସଂଶୟ, କୌଣସି ସଂଶୟ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ, ଭଗବାନ କହୁଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, କ'ଣ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ, ସବୁ ଧର୍ମ ତ୍ୟାଗ କରିଦିଅ, ସର୍ବଧର୍ମ ତ୍ୟାଗ କରିକିରି ଅଧର୍ମ କର ନା, ମୋର ଶରଣରେ ଯା, ମାମ୍ ଏକଂ ଶରଣଂ ବ୍ରଜ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ମୁଁ ଯଦି ସବୁ ଧର୍ମ ତ୍ୟାଗ କରିଦେବି ତାହେଲେ ମୋର ପାପ ଲାଗିବ ନା, ଅହଂକାଂ ସର୍ବ ପାପ ଏବେ ମୁକ୍ତିସାମି, ମୁଁ ତୁମର ସମସ୍ତ ପାପରୁ ମୁକ୍ତ କରିବି ତୁମକୁ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ସାଧାରଣ ବ୍ୟକ୍ତି ଭଳି ସେ ଅଭିନୟ କରୁଛନ୍ତି। ତେଣୁ କହିଲେ ଭଗବାନ କହିଲେ, ମା ସୂଚ ସୂଚନା କର ନା, ଏଥି ମଧ୍ୟ ଭଗବାନ କହିଲେ, ଅତ୍ର ନ ସଂଶୟ, ସଂଶୟ ନାହିଁ, ଆମର ଯେଉଁ ସଂଶୟ ରହିଛି, ବିଭିନ୍ନ ପ୍ରକାର ସନ୍ଦେହ ରହିଛି, ଏ ସନ୍ଦେହ ସମସ୍ତଙ୍କର ରହିଛି, କିନ୍ତୁ ଗୋଟିଏ ସ୍ତରରେ, ଗୋଟିଏ ସମୟରେ, ଗୋଟିଏ ଷ୍ଟେଜ୍ରେ ଆପଣ ପହଞ୍ଚିଲେ ସେସବୁ ସନ୍ଦେହ ସବୁ ଦୂର ହେବ, ଭାଗବତ ବର୍ଣ୍ଣନା କରାଯାଇଛି। ସେ ସ୍ତରଟା କେଉଁଟା ନା, ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ, କ'ଣ ସେ ଶ୍ଳୋକ ନା, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ, ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ, ଆମ ଭିତରେ ଯେଉଁ ଅଭଦ୍ର ସବୁ ରହିଛି, ସବୁ ଯାହା ପାଇଁ ଆମେ ଭଗବାନଙ୍କୁ ଦର୍ଶନ କରିପାରୁନାହିଁ, ଭଗବାନ ବିଷୟରେ ଜାଣିପାରୁନାହିଁ, ଭଗବାନଙ୍କ ଶରଣରେ ଯାଇପାରୁନାହିଁ, ସେ ଅଭଦ୍ର ସବୁ ଦୂର ହେବ। ନଷ୍ଟ ପ୍ରାୟେଷୁ ଶବ୍ଦ ବ୍ୟବହାର କରାଗଲା, ପୂର୍ଣ୍ଣ ନଷ୍ଟ ହୋଇଗଲେ କଥାରେ ଛାଡ଼ୁ, କିଛି କିଛି ନଷ୍ଟ ହେଉଛି, ପୂର୍ଣ୍ଣ ଭାବେ ନଷ୍ଟ ହୋଇନାହିଁ, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ, ନିତ୍ୟଂ ଭାଗବତ ସେ ପ୍ରତିଦିନ ଆମେ ଭାଗବତ ସେବା କରିବା, ତାହେଲେ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭବତୀ ନୈଷ୍ଠିକି, ଭଗବାନ ଯିଏକି ଉତ୍ତମ ଶ୍ଳୋକ, ଯାହାଙ୍କର ଯଶ ସବୁବେଳେ ପାଇଁ ରହିଛି ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ, ତାଙ୍କ ପ୍ରତି ଆମର ଭକ୍ତି ଆସିବ, ଆମ ନିଷ୍ଠା ଆସିବ, ଭକ୍ତିର ନିଷ୍ଠା ସ୍ତର ଆମେ ପହଞ୍ଚିବା, ଭକ୍ତିର୍ ଭବତୀ ନୈଷ୍ଠିକି, ନିଷ୍ଠା ସ୍ତରକୁ ପହଞ୍ଚିଲେ କ'ଣ ହେବ ନା, ତଦା ରଜସ୍ତମ ଭାବା, ଆମ ହୃଦୟରେ ଯେଉଁ ରଜଗୁଣ ତମ ଗୁଣର ପ୍ରଭାବ ରହିଛି, କେମିତି ଜାଣିବା ରଜଗୁଣ ତମ ଗୁଣ ରହିଛି ବୋଲି, ନା କାମ ଲୋଭା ଦୟସ ଜୟ, କାମ ଲୋଭ ଆଦି ଯେଉଁ ରହିଛି, ଚେତ ଏତେ ଅଣାବିଧଂ, ଆମର ହୃଦୟ ବା ମନ ସେଥିରୁ ମୁକ୍ତ ହେବ, ସ୍ଥିତଂ ସତ୍ୟ ପ୍ରସିଦ୍ଧତି, ସେତେବେଳେ ସେ ସତ୍ୟଗୁଣକୁ ଆସିବ, ତାହେଲେ ଏବଂ ପ୍ରସନ୍ନ ମନସୁ ଭଗବତ ଭକ୍ତି ଯୋଗତଃ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଜାୟତେ, ସତ୍ୟଗୁଣକୁ ଆସିଲେ ଜଣେ ପ୍ରସନ୍ନ ହେବ ବା ଆନନ୍ଦ ହେବ। ତେଣୁ ଆନନ୍ଦ ହେଲେ କ'ଣ ହେବ ନା, ଭଗବତ ତତ୍ତ୍ୱ ବିଜ୍ଞାନକୁ ସେ ବୁଝିପାରିବେ, ଭୌତିକ ଜଗତର ବନ୍ଧନରୁ ସେ ମୁକ୍ତ ହେବେ, ଭିଦ୍ୟତେ ହୃଦୟ ଗ୍ରନ୍ଥି ଛିଦ୍ୟତେ ସର୍ବସଂଶୟା, ସେଠି ସବୁ ସଂଶୟ ଚାଲିଯିବ, ହୃଦୟର ଗ୍ରନ୍ଥି ଯେଉଁ ରହିଛି, ହୃଦୟର ବନ୍ଧନ ରହିଛି, ସେଇଟା ମଧ୍ୟ ନଷ୍ଟ ହୋଇଯିବ, କ୍ଷିୟତେ ଚାଷ କର୍ମାଣି, ଆମର ଯେଉଁ କର୍ମଫଳ ରହିଛି ସେ ମଧ୍ୟ ନଷ୍ଟ ହୋଇଯିବ, ଦୁଷ୍ଟ ଏବା ଆତ୍ମନିଶ୍ୱରେ, ଆମ ହୃଦୟରେ ଆମେ ନିଜେ ଭଗବାନ ଦର୍ଶନ କରିପାରିବା ଆତ୍ମନିଶ୍ୱରେ। ତେଣୁ ଭଗବାନ କହୁଛନ୍ତି ତୁମର ସନ୍ଦେହ କରିବା ଦରକାର ନାହିଁ,
ମୋତେ ଦେବ ଯଦି ତୁମର ପରମ କଲ୍ୟାଣ ହେବ। କେତେ ଟଙ୍କା ଯେ ପ୍ରାପ୍ତ ହେବ ତାର ହିସାବ ନାହିଁ। ଜଣେ ଆଚାର୍ଯ୍ୟ କହୁଥିଲେ ପ୍ରକୃତରେ ସେ ଦବା ଜଣଙ୍କ ସେ ଯାଉଥିଲା କିଛି ଲୁଗା ସବୁଠି ରହିଛି ନା ଇଏ କ'ଣ ତ କହନ୍ତି କ'ଣ ତାକୁ ମାନେ କ'ଣ ଯେଉଁ ନିୟମ ଭଙ୍ଗ ଯେଉଁଟା କରାଯାଉଛି ଲାଞ୍ଚ ଲାଞ୍ଚ କାରବାର ରହିଛି ନା ନିୟମ ଭଙ୍ଗ କରିବା। ସରକାର ରାଜାଙ୍କ କ'ଣ ହିସାବ ରଖୁଛନ୍ତି କେତେ ଆସିଲା କେତେ ଗଲା। ତେଣୁ କିଛି ବସ୍ତ୍ରକୁ କହି ପୁରୁଣା ହେଇଗଲା ଛିଣ୍ଡିଗଲା ଏମିତି କ'ଣ ଗୋଟେ କହିକିରି ବ୍ୟବସ୍ଥା କରିକି ସବୁ ବିକି ଦେବା ପାଇଁ ନେଉଥିଲା ପର୍ସ ବି ଏଇଟା ଛିଣ୍ଡିଗଲା ଏଇଟା ରାଇଟ୍ ଅଫ୍ ହେବ ଏଇଭଳି ଭାବରେ ସେ ନେଉଥିଲା। ତେଣୁ ସେ ଆଶା କରୁଥିଲା ଯେତିକି ଟଙ୍କା ପାଇଥାନ୍ତା ଯଦି ଏଇଟାକୁ ଯଦି ଶୁଣିଥାନ୍ତା ସେଇଟା ମଧ୍ୟ ସେ ଫଲ୍ସ ବିଲ୍ କଲେ ମଧ୍ୟ ମ୍ୟାକ୍ସିମମ୍ ଟଙ୍କା ସେ ପାଇଥାନ୍ତା କୋଟି କୋଟି ଟଙ୍କା ପାଇଥାନ୍ତା ସେ ଭଗବାନ ଦେଇଥାନ୍ତେ। ଭଗବାନ ଷ୍ଟାଣ୍ଡାର୍ଡ଼ ଅଲଗା, ଆମ ଷ୍ଟାଣ୍ଡାର୍ଡ଼ ଅଲଗା। ଆମେ ଚିନ୍ତା କରିବା ଆମର ଇଣ୍ଡିଆନ୍ ରୂପୀରେ ଚିନ୍ତା କରିବା, ଆମେରିକାର ଲୋକ ଆସିଲେ ସେ ତାଙ୍କର ଡଲାର ହିସାବରେ ଚିନ୍ତା କରିବେ, ଏ ଭଗବାନ ଆସୁଛନ୍ତି ସେ ତାଙ୍କ ବୈକୁଣ୍ଠ ହିସାବରେ ଚିନ୍ତା କରିବେ ସିଏ ସେଇଭଳି ଭାବରେ ଦେବେ ସିଏ ଭଗବାନ। ତେଣୁ ତାଙ୍କର ଷ୍ଟାଣ୍ଡାର୍ଡ଼ ଅଲଗା। ଆମେ ଟିକିଏ ପତ୍ରଟେ ଦେଲେ ସେ ବିକ୍ରି ହୋଇଯାଉଛନ୍ତି, ନିଜକୁ ବିକ୍ରି କରିଦେଉଛନ୍ତି। ହଁ ତିନି ମୁଠା ଚୂଡ଼ା ରହିଥିଲେ ଭଗବାନ ଗୋଟିଏ ମୁଠା ନେଇକି ଆଉ ଗୋଟିଏ ମୁଠା ନେଇପାରିଲେ ନାହିଁ, ସେତିକିରେ ସେ ବିକ୍ରି ହୋଇଗଲେ। ତାଙ୍କ ନିଜ ଦ୍ୱାରକା ଭଳି ଆଉ ଗୋଟେ ଧାମ ଦେଇଦେଲେ ତାଙ୍କୁ। ଭଗବାନଙ୍କର ଷ୍ଟାଣ୍ଡାର୍ଡ଼ ଅଲଗା ନା, ତେଣୁ ସିଏ ଯେତେବେଳେ ଦେବେ କିଭଳି ଭାବରେ ଦେବେ ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଇଏ ଚିନ୍ତା କରୁଛି ମୁଁ ଏତିକି ଟଙ୍କା ପାଇବି ଇଏ କିଛି ଦେବେନି, ରାଜାକୁ ଚିନ୍ତା କରୁଛି ମୁଁ ଗୋଟିଏ ସ୍ୱର୍ଣ୍ଣମୁଦ୍ର ପାଇଥାନ୍ତି ଆଉ ଇଏ କ'ଣ ଦେବେ ବା ଯାହା ବି ହଉ। ତେଣୁ ତେଣୁ ଏଇ ଯେଉଁ ଆମର ସମୟ ହୋଇଯାଇଛି 33 ନମ୍ବର ଶ୍ଳୋକ, ଏ 6ଟି ଶ୍ଳୋକ ଚାଲିବ, 6ଟି ଶ୍ଳୋକରୁ ପ୍ରଥମ ଶ୍ଳୋକଟି ଏଇଟା ଗଲା, ଆଉ 5ଟି ଶ୍ଳୋକ ରହିଛି, ଆଉ ଗୋଟିଏ ଶ୍ଳୋକ ପାଠ କରିଦେବା 34 ନମ୍ବର ଶ୍ଳୋକ। ଏଇଠି ଗୋଟେ ବହୁତ ସୁନ୍ଦର କଥା କହିଛନ୍ତି ସୁଖଦେବ ଗୋସ୍ୱାମୀ, ସେ କହୁଛନ୍ତି ସ ଜାତି, ଆଚ୍ଛା ଆଦର କିଛି ଭାଷ୍ୟ ରହିଛି କି? ହଁ ଏଥିରେ, ହଁ ଏଥିରେ ସନାତନ ଗୋସ୍ୱାମୀ କହୁଛନ୍ତି ଏ ଶ୍ଳୋକ ଭାଷ୍ୟରେ, ଏତତ୍ ବସ୍ତ୍ର ଯୋଗୁ ନ ଭବତଃ ଇତ୍ୟାହ। ଯଦି ରଜକ ଚିନ୍ତା କରିବ, ରଜକ ମାନେ ଯେହେତୁ ଯେ ଭକ୍ତ ନୁହନ୍ତି, ଦୁଷ୍ଟ କଥା କୁହାଯାଉଛି ନା, ଦୁଷ୍ଟ ବ୍ୟକ୍ତି, ଭଗବାନ କେତେ ସୁନ୍ଦର ରୂପ ଦେଖି ମଧ୍ୟ ତା ପରିବର୍ତ୍ତନ ହେଉନାହିଁ। ଏତେ ହଜାର ହଜାର ଲୋକ ରହିଛନ୍ତି, ଭିଡ଼ ଲାଗିଛି, ଖାଲି ଦୁଇ ଜଣ ଆସୁନାହାନ୍ତି, ତା ନୁହଁ ହଜାର ହଜାର ମଥୁରାବାସୀମାନେ ତାଙ୍କ ପାଖେ ତାଙ୍କ ପଛ ପଛି ଯାଉଛନ୍ତି, ରାସ୍ତା ମିଳୁନି, ସେ ବାଟ କଢ଼ି କଢ଼ିକି ଯାଉଛନ୍ତି, କିନ୍ତୁ ଇଏ ରଜକ ଦେଖିକି ମଧ୍ୟ ସେଇଟା ଦେଖିପାରୁନାହିଁ, ପ୍ରସନ୍ନ ବି ନ ପଶନ୍ତି। ତେଣୁ ସିଏ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ, ତା ସାମ୍ନାରେ ପହଞ୍ଚିଗଲେ, ଏତେ ସୁନ୍ଦର ସମ୍ବୋଧନ କରୁଛନ୍ତି, ହେ ଅଙ୍ଗ, ହେ ମୋର ଅତି ପ୍ରିୟ ବ୍ୟକ୍ତି, କିନ୍ତୁ ଇଏ କହୁଛି ତୁମେ ମୋର ପ୍ରିୟ ନୁହଁ, ଇଏ ଭାବୁଛି ତୁମେ ମୋର ପ୍ରିୟ ନୁହଁ, ମୁଁ ଏଇଟାକୁ ବିକିଲେ ମୁଁ ଏତିକି ପଇସା ପାଇବି, ତୁମେ କ'ଣ ଦେବ? କଂସ ପ୍ରିୟ, ସିଏ କୃଷ୍ଣ ପ୍ରିୟ ନୁହଁ, କଂସଙ୍କର ଯେଉଁମାନେ ଅନୁଗାମୀ ସେମାନେ ସେଠି ନଥିଲେ, ଏ କୃଷ୍ଣଙ୍କର ଯେଉଁମାନେ ଭଗବାନ ଭକ୍ତ ସେମାନେ ସେଠି ଥିଲେ, କଂସଙ୍କର ଯେଉଁମାନେ ଅନୁଗାମୀ ସେମାନେ ସେଠି ଯାଉନାହାନ୍ତି। ତେଣୁ ଯାହା ହଉ ସେମାନେ ସେ ରଜକୁ ଚିନ୍ତା କରୁଛି, ଏତ ବସ୍ତ୍ର ଯୋଗଉ ନ ଭଗତ ଇତ୍ୟାହ, କଂସ ରଜକୁ ଚିନ୍ତା କରୁଛି ତୁମେ ଏଇ ବସ୍ତ୍ର ପାଇଁ ଯୋଗ୍ୟ, ତୁମେ ଗୋଟେ କହିବେ କଥା କହିବେ, ତୁମେ ତୁମର ଷ୍ଟାଣ୍ଡାର୍ଡ଼ ଜାଣିଛ ତ, କେଉଁ ଷ୍ଟାଣ୍ଡାର୍ଡ଼ ତୁମେ ଅଛ, ଏ ଯେଉଁ ବସ୍ତ୍ର ଏ କେଉଁ ଷ୍ଟାଣ୍ଡାର୍ଡ଼ର ବସ୍ତ୍ର ଜାଣିଛ, ତାର ମନର ଭାବ ଏଇଟା ରହୁଛି, ତାହା ମନର ଭାବ। ତେଣୁ ଭଗବାନ କହୁଛନ୍ତି ଅର୍ହତ, ନା ମୁଁ ଯୋଗ୍ୟ, ଏଥିପାଇଁ ମୁଁ ଯୋଗ୍ୟ, କଂସ ଯୋଗ୍ୟ ନୁହଁ, କାରଣ ଆମେ ମାୟା ଭିତରେ ରହିଛେ, ଆମେ ଅସତ୍ୟକୁ ସତ ବୋଲି ଭାବୁଛେ, ମିଥ୍ୟାକୁ ସତ୍ୟ ବୋଲି ଭାବୁଛେ, ଇଏ ଭାବୁଛି କଂସ ହେଉଛନ୍ତି ଯୋଗ୍ୟ, ଇଏ ସାମାନ୍ୟ ଗାଈ ଯୋଗାଡ଼ ପିଲା ଗୌଡ଼ ପିଲା, ଇଏ କ'ଣ ଯୋଗ୍ୟ ଏ ବସ୍ତ୍ର ପାଇବା ପାଇଁ, ସେ ଚିନ୍ତା କରୁଛି। ତେଣୁ ଭଗବାନ କହୁଛନ୍ତି ନା ମୁଁ ଅର୍ହତ, ଅର୍ହତ କହିଲେ ମୁଁ ଯୋଗ୍ୟ, ଆମେ ଦୁଇ ଜଣ କଥା କୁହାଯାଉଛି, ଆ ବୋଉ ଆମେ ଦୁଇ ଜଣ କଥା କୁହାଯାଉ, ଆମେ ଅର୍ହତ, ଆମେ ପ୍ରକୃତ ଯୋଗ୍ୟ, ଯଦି ରଜ କହିବ ଅଛି ପଇସା କିଛି ଅଛି କିଛି ମୂଲ୍ୟ ଦେଇପାରେ, ନହେଲେ ମୂଲ୍ୟ ବିନା କଥା ଦେ, ସେ କହିଲେ ଦେହି ପଇସା ନଦେଲେ କିଏ ଦେବ ଆଜିକାଲି ଯୁଗରେ,
ସେଥିପାଇଁ ଯଦି ଭଗବାନ ଜାଣନ୍ତି ମନ ଭାବନାଟା ଜାଣିଛନ୍ତି ନା, ସୁଖଦେବ ଗୋସ୍ୱାମୀ ଜାଣୁଛନ୍ତି ଭଗବାନ ରଜକର ମନୋଭାବନା କ'ଣ ରହିଛି, ତେଣୁ ଭଗବାନ ସେଥିପାଇଁ କହିଲେ ଏ କଥା, ତତ୍ର ଭବିଷ୍ୟତି ଇତି, ତୁମର କ'ଣ ଯେ ମୂଲ୍ୟ ପାଇବ ତୁମେ ଚିନ୍ତା କରିପାରିବ ନାହିଁ, ପରମ ଉତ୍ତମ ଶ୍ରେୟ ମଙ୍ଗଳମ ଐକ୍ୟ ଅମୁସ୍ମିତ, ଏ ଯେଉଁ ଲାଭ ପାଇବ ପରମ ମଙ୍ଗଳ ପ୍ରାପ୍ତ ହେବ, ଏଇ ଭୌତିକ ଜଗତରେ ବର୍ତ୍ତମାନ ଯେଉଁ ରହିଛ ଏଇ ଲୋକରେ, ଏଇ ଜନ୍ମରେ ତୁମେ ପାଇବ ପରଜନ୍ମରେ ମଧ୍ୟ ପାଇବ, ଦେଖିବେ ଆ ପରେ ଦେଖିବେ ସେ ଯେଉଁ ରଜକ ଅନ୍ୟମାନେ ଯେଉଁ ଆସିବେ ବାୟକ ଏବଂ ମାଳାକାରକୁ କିଭଳି ସେ ପୁରସ୍କାର କରିବେ ଭଗବାନ କୁହାଯିବ ସେଇଟା। ତେଣୁ ଅମୁସିଂ ଚ ମଧୁର ବାକ୍ୟଂ ଲୋକେ ନିଜ ଦୋଷ ପରିହାରାୟ ଶ୍ଳେଷାତ୍, କେହି କହିବେ ନାହିଁ ଏ ଭଗବାନ ଏ ତ ବହୁତ ଦୁଷ୍ଟ, ସେ ଗୋଟେ ରଜକୁ ମାରିଦେଲେ ସାଙ୍ଗେ ସାଙ୍ଗେ, ସେ ଯେ ବସ୍ତ୍ର ମାଗିଲେ ବସ୍ତ୍ର ବିନା ପଇସାରେ ମାଗୁଥିଲେ ସେ ଦେଲାନି ବୋଲି ହଠାତ୍ ତାକୁ ମାରିଦେଲେ, ରଜମାନେ କହିବେ ନା। ତେଣୁ ଅର୍ଜୁନ ଯେତେବେଳେ କହୁଥିଲେ ପ୍ରଭୁ ମୁଁ ଯୁଦ୍ଧ କରିବି ନାହିଁ କାହିଁକି ନା ଏମାନେ ମୋର ନିଜ ଲୋକ, ଏମାନଙ୍କୁ କେମିତି ଆମେ ଆମେ ଅଧର୍ମ କେମିତି କରିବା, ଯେଉଁ କହିଲେ ଭଗବାନ କହିଲେ ଅର୍ଜୁନ ତୁମେ ଯେଉଁ କଥା କହୁଛ ଲୋକମାନେ କ'ଣ କହିବେ ଜାଣିଛ, ସବୁ କହିବେ ଇଏ ନପୁଂସକ, ଇଏ ଥିଲେ ମଧ୍ୟ ନପୁଂସକ, ବିରାଟ ରାଜ ନପୁଂସକ ହେଇଯାଇଥିଲେ ସିଏ, ଯେଉଁ ଅଭିଶାପ ଦେଇଥିଲେ ଉର୍ବଶୀ, ଏସବୁ କଥା ରହିଛି। ତେଣୁ ସେମାନେ କହିବେ ଯେ କ'ଣ ଭଗବତ ଗୀତା ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଭଗବାନ କହିଲେ ଅବାଚ୍ୟ ବାଦାଂଶ ବଧିଷନ୍ତି ତବାହିତା, ଅବାଚ୍ୟ ବାଦାଂଶ ବହୁନ ବଧିଷନ୍ତି ତବାହିତା, ନିନ୍ଦନ୍ତି ତମ ସାମର୍ଥ୍ୟ ତଥା ଦୁଃଖ ତରଙ୍ଗ ନୁକିମ, ଆଠରୁ କ'ଣ ବଡ଼ ଦୁଃଖ ଅଛି, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କର ଗୋଟିଏ ନିନ୍ଦା ହେଲେ ସେମାନେ ସହିପାରିବେ ନାହିଁ, ଏମାନେ ସବୁ ଅବାଚ୍ୟ ବାଦାନ ଯେଉଁଟା କହିବା କଥା ନୁହଁ ସେଇଟା ସବୁ କହିବେ ତୁମ ବିଷୟରେ, ଅବାଚ୍ୟ ବାଦାନ କହିଲେ ଇଏ ଗୋଟେ ନପୁଂସକ ଥିଲା ତ ଆଉ ଯୁଦ୍ଧ କରିବା ପାଇଁ ତାର ଶକ୍ତି ନାହିଁ ଯେ ପଳେଇଗଲା, କହିଲା କାଲି କ'ଣ ନା ମୁଁ ମୋର ଅଧର୍ମ ହେବ, କିନ୍ତୁ ପ୍ରକୃତ ତାର ସାମର୍ଥ୍ୟ ନାହିଁ ଏଇଭଳି ଭାବରେ କହିବେ ଲୋକମାନେ। ତେଣୁ ସେଠିକି କହୁଛନ୍ତି ଏ ନିଜ ସବୁ ଲୋକ ମଥୁରାବାସୀମାନେ କେତେ ଜଣ ଦୋଷ ଦେଇପାରନ୍ତି, ଏ ରାଜାଙ୍କର ବସ୍ତ୍ର ସିଏ ଗାଈ ଯୋଗାଳି ପିଲାଙ୍କ ତାର ଯୋଗ୍ୟ, ସେ ତଥାପି ଯଦି ମାଗିଲେ ମାଗିଲେ ସେ ମନା କରିଦେଲେ ତଥାପି କ'ଣ ତାଙ୍କୁ ହତ୍ୟା କରିବା କଥା। ତେଣୁ ମଧୁର ବାକ୍ୟ ବହୁତ ସୁନ୍ଦର ବାକ୍ୟରେ କହିଛନ୍ତି ଭଗବାନ, କେତେ ସୁନ୍ଦର କଥା କହିଛନ୍ତି, ଏବଂ ନିଜ ଦୋଷ ପରିହାର୍ଥମ କେହି କରିବେ କହିପାରିବେ ନାହିଁ ଇଏ ଏ ବଡ଼ ଦୋଷୀ ଇଏ ତାକୁ ହତ୍ୟା କରିଦେଲେ ସାଙ୍ଗେ ସାଙ୍ଗେ ନା, ଇଏ ସେଇଭଳି ଭାବରେ କାର୍ଯ୍ୟ କଲା ରଜକ, ଏଇଭଳି ଭାବରେ କଥା କହିବ, ଅଦାତୁ ସେ ପରଲୋକେ ବୈକୁଣ୍ଠ ପ୍ରାପ୍ତି ଲକ୍ଷଣ ପରମ ଶ୍ରେୟ ନ ଭାବି କିନ୍ତୁ କେବଳ ଶୁଷ୍କ ମୁକ୍ତିରେବ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏଠି ଯେଉଁ କୁହାଗଲା ଯେ ଦେହି ଆବୟ ସମୁଚିତାନି ଅଙ୍ଗ ବାସାସି ତାର ତ ଭବିଷ୍ୟତି ପରମଶ୍ର ଧାତୁ ସ୍ତେ ନାତ୍ର ସଂଶୟ, ଧାତୁ ସ୍ତେ ଦେଲେ ତମର ହବ, ଅଧାତୁ ଯଦି ନଦେବ କ'ଣ ହବ, ସଂସ୍କୃତ ଭାଷା ନା ଦୁଇ ପ୍ରକାର କାର୍ଯ୍ୟ କରିବ, ଅନେକ ପ୍ରକାର ଅର୍ଥ ରହିବ, ଶ୍ରେୟ ଧାତୁ ଧାତୁ ବା ଅଧାତୁ ମଧ୍ୟ ହବ, ଯଦି ନଦେଲେ ମଧ୍ୟ ତମର ମଙ୍ଗଳ ହବ, ଧାତୁ ସ୍ତେ ଅଧାତୁ ସ୍ତେ ଦେଲେ ମଙ୍ଗଳ ନଦେଲେ ମଙ୍ଗଳ, ଭଗବାନ ଏଭଳି ମଙ୍ଗଳ ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ, ଭଗବାନ ପାଖରେ ଯେକୌଣସି ଉପାୟରେ ଯେକୌଣସି ଉପାୟରେ ଯଦି ଭଗବାନ ସହିତ ଯୁକ୍ତ ହେଇଗଲେ ତାର ମଙ୍ଗଳ ହବ ଅମଙ୍ଗଳ ହବ ନାହିଁ, କିନ୍ତୁ ନଦେଲେ ମଧ୍ୟ ତୋର ମଙ୍ଗଳ ହବ ଦେଲେ ତ ମଙ୍ଗଳ ହବ, କିନ୍ତୁ ଆମର ଉପରେ ନିର୍ଭର କରୁଛି ଆମେ ଭଗବାନଙ୍କୁ ଅନୁକୂଳ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେବା ବା ପ୍ରତିକୂଳ ଭାବରେ ଯୁକ୍ତ ହେବା। ତେଣୁ ସନାତନ ଗୋସ୍ୱାମୀ ସେଇଟା କହୁଛନ୍ତି ଯେ ଅଦାତୁ ସ୍ତେ ପରଲୋକେ ବୈକୁଣ୍ଠ ପ୍ରାପ୍ତି ଲକ୍ଷଣ ପରମ ଶ୍ରେୟ ନ ଭାବି କିନ୍ତୁ କେବଳ ଶୁଷ୍କ ମୁକ୍ତି ହେବ, ତେଣୁ ତୁମେ ଯଦି ନ ଦେଲେ ମଧ୍ୟ ତୁମର ମଙ୍ଗଳ ହେବ, କିନ୍ତୁ ବୈକୁଣ୍ଠରେ ତୁମେ ସ୍ଥାନ ପାଇପାରିବନି, କେବଳ ଶୁଷ୍କ ମୁକ୍ତି ପ୍ରାପ୍ତ ହେବ, ଦେଲେ ତୁମେ ବୈକୁଣ୍ଠ ଲୋକ ଯିବ, ନଦେଲେ ତଥାପି ବୈକୁଣ୍ଠ ଲୋକ ପାଖାପାଖି ଯିବ ମୁକ୍ତି ପ୍ରାପ୍ତ ହୋଇଯିବ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଲୀଳା ମଥୁରା ଲୀଳା ବର୍ଣ୍ଣନା କରିବାକୁ ଆମ ସୁଯୋଗ ଆପଣ ପ୍ରଦାନ କଲେ, ଆପଣମାନଙ୍କୁ ବହୁତ ଧନ୍ୟବାଦ। ଯଦି କିଛି ରହିଛି ଆପଣଙ୍କ ପ୍ରଶ୍ନ ବା କିଛି କମେଣ୍ଟ ବା କିଛି ଆଜ୍ଞା। ରଜକୁ ବଦ୍ଧ କରିଦେଲେ ଭଗବାନ କହିଲେ ନା ବିନାଶ ହେଚ ଦୁଷ୍କୃତା, ଯେଉଁମାନେ ଦୁଷ୍କୃତ ତାଙ୍କୁ ବିନାଶ କରନ୍ତି, ବିନାଶ କରି ତାଙ୍କୁ ମଙ୍ଗଳ କରନ୍ତି। ତେଣୁ ଭଗବାନ ସେଥିପାଇଁ କଳ୍କି ରୂପରେ ଆସିବେ, ଏଇ ସମ୍ବଲପୁରରୁ ବାହାରିବେ ସିଏ କଳ୍କି ରୂପରେ। ଯେଉଁମାନେ ଭଗବାନ କଥା ଗ୍ରହଣ କରିବେ ନାହିଁ ସେମାନେ କଥା ଶୁଣିବା ଯୋଗ୍ୟ ନୁହନ୍ତି, ଶୁଣିପାରିବେ ନାହିଁ। ସେମାନେ ହେଉଛନ୍ତି ଦୁଷ୍କୃତ, ଚାରିପ୍ରକାର ଦୁଷ୍କୃତ ବ୍ୟକ୍ତି ରହିଛନ୍ତି ନା, ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପର୍ଯ୍ୟନ୍ତେ ନରାଧମ ମାୟା ପଦ ଜ୍ଞାନ ଆସୁରଂ ଭାବମାଶ୍ରିତା। ଏମାନେ ସବୁ ଦୁଷ୍କୃତ ବ୍ୟକ୍ତି, ଏମାନେ କୌଣସି ଉପାୟରେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଭଗବାନ ତାଙ୍କୁ ଯେଉଁ ବଦ୍ଧ କରୁଛନ୍ତି ତାଙ୍କୁ ଉଦ୍ଧାର କରୁଛନ୍ତି, ସେମାନେ ମୁକ୍ତିପ୍ରାପ୍ତ ହେଉଛନ୍ତି, ସେମାନେ ମୁକ୍ତିପ୍ରାପ୍ତ ହେଉଛନ୍ତି। ସବୁ ଅବସ୍ଥାରେ ଭଗବାନ ମଙ୍ଗଳ, ସିଏ କେବେ ହେଲେ ଅମଙ୍ଗଳ କରିପାରିବେ ନାହିଁ ଭଗବାନ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକ୍ତ କି ତାଇ ଗୌର ପ୍ରମାନନ୍ଦେ।